भगवते वासुदेवाय। श्रीमद् भागवतम दशम स्कंद 24 अध्यायरु आमान श्रवण करथले कि भली ब्रजवासी माने कृष्णंकर पदांग अनुसरण करी बा कृष्णंकर मत को अनुमोदन करी कृष्णंकर कहिबा हिसाब से माने गोवर्धन पूजा जथान रूप से गोवर्धन पूजा ये बड़े करिसंती। कृष्ण जदियो से बालक स्वरूप से अवस्थान करथले कृष्णस्तु अन्यतम रूप गोवर्धन पर्वत उपरे कृष्ण अनेक रूप पर्वत आकार रे प्रतियमान हेले जे कहीं ब्रजवासी मानंकर जो सरल विश्वास अतुट विश्वास जो विश्वास रे जो सरल विश्वास रे सेमाने कृष्ण को प्रेम करुछंती स्नेह करुछंती जदि से माने कौनसी हिसाब रे तांकर सरलता रे बा तांकर विश्वास रे किंचित न्यून हुए तले कृष्ण कर सेवा बा कृष्ण कर प्रीति बा कृष्ण तांको जो भलो पाउछंती सेतरे बाधा सृष्टि हो कृष्ण जानुछंती तांकर तो संध्या केबे भी नाही से माने पार्षद किंतु लीला रो क्रम हिसाब रे कृष्ण चिंता करुछंती मु तांकर विश्वास को भांगी देली ना कहार विश्वास से इंद्र को विश्वास करुले मुझे भांगीदेली से यज्ञ को विश्वास करुले मुझे भांगीदेली विश्वास भांगा बड़ कथा ना बर्तमान जगत रुप बड़ प्रोब्लम यहाँ मेटेरियाल भौतिक दुनिया यहाँ परमार्थ दुनिया यहाँ जनकर विश्वास को भांगीदेप सब सन्देहात्मक कथ कहे विश्वास भांगिज सब सन्देह कथ कह सब सन्देह सन्देह आलोचना समालोचना एगुड़ा जो बारंबार बारंबार जन श्रवण कर तार तो प्राकृत मन अच्छे ना तार मनटा जो बड़े गुणजुक्त थी सत्वगुण न रही थी सीटा को विश्वास करना विश्वास तो भांगिया बड़ जिनस नुहे से गोटे ओडिया ना तीन तुंड छेली कुकुर तीन टा तुंड छेलीटा कुकुर हो जाए गोटे लोक कह बारंबार 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 तार मानस पटे गोटे दृश्य गोटे विचारधारा को दिया दिज्वे विश्वास बदल विश्वास भांगिया बड़ जिनस नुहे विश्वास प्रदान करवा जमी कहीदे सी हूँ से लोकटी जहाँ मिशु आम बार बार शिखा सी हूँ खराब लोक सी हूँ खराब लोक तार विश्वास थी आम खराब 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 बार बार कर विश्वास तार भांगला अच्छा सी जोड़ क्यों सी तो क्या गोटे विश्वास करवा ना से जी अन्य को भूल बोली कहूँ तार कि भूल रही उचित नुहे से तो अन्य को सब कौच तार भूल हो तार भूल हो तुम्हें पर्सनाली क्या कौन कौच कह ताको डायरेक्ट कैंडिडेट कह जनकर भूल अच्छे तुम्हें सीधा साल कह कितु अन्य आगे कह द्वारा असुविधा कौन हो तुम्हें कौच ठीक अच्छे तुम्हें आम कह सी मुझे बाबुल भूल कर बाबुल मोर कथाभाषा है जदि मु बाबुल कथा अगर जन आगे कहली भूल कर सी लोकटी शुणला बाबुल प्रति विश्वास अच्छे सी बर्तमान कौन कर विश्वास भांगीद से कौन कर देख ये ठीक मत जो कह ये ठीक कि कहीं सी जन विश्वास करुला ना तार विश्वास भांगीदे सी एमती भाव उचित नुहे तार विश्वास तुम उपर कर ना सी देख ये लोक कारण मुझे ठकिल ना सी तो विश्वास करुला तुम्हें तो विश्वास को भांगीदे सी देख अरे मुझे विश्वास करमती ये मत तुम ठकबनि मैंने आम गोटे गोटे चेन प्रोसेस आम बुझीपारे से सब कह खराब कथा शिखाओना तो भल कथा शिखे पार ना ठीक अच्छे क्या खराब कथा के शिखाओना भल कथ कहीपर ना आज शिखे पार ना ठीक तुम्हें दूर रु चुपचाप रु तुम धंदा तुम्हें कर कि खराब कथा शिखाओना कभी मैंने तुम्हें खराब कथा शिखोच बा तुम्हें जो जिनसा कह सी तुम से प्रयोग कर ये जो वैष्णव समाज रे आलोचना पर्यालोचना जो अपराधर कारण हूँ यहाँ कहीं जन गोटे वैष्णव आसला जन गोटे आईला मैंने सीता कदा सी हूँ एमती का सी शिखीगला से जिनटा सीता सी गोटे विश्वास कर अरे भक्त मैंने कौन एमती है तार मन भितर कौन आसला सन्देहटा आसला तेनाली जन को दृष्टि देख तुमको भी से दृष्टि देख ସେଥିପାଇଁ ବିଶ୍ୱାସଟା ଭାଙ୍ଗିବା ବଡ଼ ଜିନିଷ ନାହିଁ। ତା ବିଷୟରେ ସତ ମିଛ ଯୋଡ଼ିକି କହିଦେଲା ମାନେ ଗୋଟେ ଲୋକର ବିଶ୍ୱାସ ଭାଙ୍ଗିଯିବ। କିନ୍ତୁ କେବଳ ଯେଉଁମାନେ ଦୃଢ଼ ମନା, ଯେଉଁମାନେ ପରମାତ୍ମାଙ୍କ ସହିତ ସମ୍ପର୍କ ରହିଛି ବା ସାଧୁଗୁରୁଙ୍କର ସହିତ ସମ୍ପର୍କ ରହିଛି, ପୂର୍ବର ସ୍ୱୀକୃତି ବଳବାନ ଅଛି, ସେବା କରୁଛନ୍ତି, ସେମାନଙ୍କର ବିଶ୍ୱାସକୁ କେହି ହଟେଇ ପାରିବେନି। ନଚେତ ସାଧାରଣ କୋମଳ ଶ୍ରଦ୍ଧା ଯେଉଁମାନଙ୍କର, ସେମାନେ ବିଶ୍ୱାସ ଫଟଫଟ ବଦଳିଯିବ। ବିଶ୍ୱାସଟା ଭାଙ୍ଗିଦେବା ବଡ଼ ଜିନିଷ ନା, ବିଶ୍ୱାସକୁ ତିଆରି କରିବା ବଡ଼ ଜିନିଷ। ଆମେ ଅନ୍ୟକୁ ସମାଲୋଚନା କରୁଛେ, ଅନ୍ୟର ଦୋଷ ଦେଖୁଛେ, କିନ୍ତୁ ସାବଧାନ ରହିବା ଦରକାର, ଯାହା ଆଗରେ ଆମ ନିଜର ଦୋଷ କଥା କହୁଛେ ବା ଅନ୍ୟର ଦୋଷ କଥା କହୁଛେ, ତା ଆଗରେ ଆମେ ନିଜ ଦୋଷଟାକୁ ପକେଇ ଦେଉଛେ ପଦାରେ, ଏଇଟା ଜାଣିବା ଦରକାର। ଆମେ ଭାବିବା ଉଚିତ ନୁହେଁ, ଆମେ ହେଉଛେ କର୍ମୀ ଲୋକ, ଯେମିତି ସେ ଚୋର ଚୋର ବୋଲି କହିଦେଉଛି। ଦେଖ ଏମିତି ପୋଲିସ ଯେତେବେଳେ କହୁଛି ଚୋର ବୋଲି, ଚୋର ବି କହିଦେଉଛି ପୋଲିସ କହୁନି, ପୋଲିସ କହିଦେଉଛି ତୁମେ ଚୋର ନୁହେଁ କି, ତୁମେ ଟଙ୍କା ଖାଇକୁ ଛାଡ଼ି ଦେଉଛ, ଭୁଲ କଥା ତୁମେ ଯାହାକୁ କୁହ ଏ ଜଗତର। ସେଥିପାଇଁ ଗାନ୍ଧୀ ତିନିଟା ସେ ଯୋଉ କହୁ ନାହିଁ ଲୋକଙ୍କର, ଗାନ୍ଧୀ ତିନିଟା ମାଙ୍କଡ଼ ତିଆରି କରିଥିଲା ଆଉ, ଖରାପ କଥା ଶୁଣିବିନି, ଖରାପ କଥା କହିବିନି, ଖରାପ ଜିନିଷ ଦେଖିବିନି, ଦେଖିଲେ ସେ ତିନିଟା କଥା କହିଥିଲେ, ସେ ଖରାପ କଥା କହିବିନି, ଖରାପ କଥା ଶୁଣିବିନି, ଖରାପ କଥା ଦେଖିବିନି। ଏଇଟା ସବୁ ହେଉଛି ଏଇଟା ଜଗତର ନା, ତୁମେ ଖୁସି କହିପାରିବେନି। ଆଉ ପ୍ରକୃତରେ ଭଗବାନଙ୍କର ପ୍ରେମ ତୁମକୁ ପାଇବାକୁ ହେଲେ ତୁମକୁ ଅନ୍ଧ ମୁଖ ବଧିର ହେବାକୁ ପଡ଼ିବ, ଆଖି ଥାଇକି ଅନ୍ଧ ହେବାକୁ ପଡ଼ିବ, ପାଟି ଥାଇକି ମୁଖ ହେବାକୁ ପଡ଼ିବ, କାନ ଥାଇକି ବଧିର ହେବାକୁ ପଡ଼ିବ। ତା ମାନେ ଯିଏ ଯାହା କରୁଛି ସେ ତାର କରୁ, ଯେତିକି ପାରିବ ଆମେ ସେତିକି ଗୁରୁ ବୈଷ୍ଣବଙ୍କର ସେବା କରି ନିଜର ଭକ୍ତିକୁ, ନିଜର ଭଜନକୁ, ନିଜର ସେବାକୁ ଆମେ ଧ୍ୟାନ ଦେଇକି ଚାଲିବା। କାରଣ ଯେତେବେଳେ ଆଲୋଚନା ସମାଲୋଚନା ସ୍ତରକୁ ତୁମେ ପଳାଇଯିବ, ସେତେବେଳେ ତୁମର ଗୋଟେ କମ୍ପିଟିସନ ମୁଡ଼ ଆସିବ, ଅପରାଧ ଭାବନା ଆସିବ, ସେସବୁ ଜିନିଷ ଆସିକି ପହଞ୍ଚିବ। ସରଳ ବିଶ୍ୱାସଟା ଆଉ ରହିବନି ଭଗବାନଙ୍କର। ଯେଉଁ ଭଗବାନଙ୍କୁ ପାଇବାକୁ ହେଲେ ଅତ୍ୟନ୍ତ ସରଳ ବିଶ୍ୱାସୀ, ଗୋଟେ ଫାଷ୍ଟ ଷ୍ଟେପ୍ରେ ଆମେ ଡିଫିଟ୍ ହେଇଯାଉ। 99% ଗୁରୁଦେବ କହୁଛନ୍ତି 99% ଲୋକଙ୍କର ବିଶ୍ୱାସ ନାହିଁ, ବାସ୍ ବିଶ୍ୱାସ ଥିଲେ ଭଗବାନ ଏତେ ମହିମା ତୁଳସୀ ନନା କର୍ମକାଣ୍ଡୀ ବ୍ରାହ୍ମଣ ଗୁଡ଼ାକ ଦେଲାବେଳେ ଚରଣାମୃତ କହୁଛନ୍ତି, ଅକାଳ ମୃତ୍ୟୁ ହରଣମ, ଚରଣାମୃତରେ ଏତିକି ବିଶ୍ୱାସ, ଚରଣାମୃତରେ ଏତିକି ବଳ ଅଛି, ତୁଳସୀଙ୍କର ଏତିକି ବଳ ଅଛି, ଭଗବାନଙ୍କର ବିଗ୍ରହଙ୍କର ନାମଙ୍କର ଏତେ ସହିତ ଏତିକି ଜିନିଷ ସହିତ ଆମେ ଯୁକ୍ତ ହେଇକରୁଛେ, ମହାପ୍ରସାଦ ନାମ ସବୁ ସହିତ ଯୁକ୍ତ ହେଇକି ରହୁଛେ, ଦେଖିଲା ପୁଣି କିଛି ଚେଞ୍ଜେସ୍ ଆସୁନି ଆମ ଜୀବନରେ, କିଛି ଗୋଟେ ପରିବର୍ତ୍ତନ ଆସୁନି, ତା ଅର୍ଥ କ'ଣ? ଆମର ଭଗବାନ ଉପରେ ଭରସା ଆସୁନି, ଆମର ଗୋଟେ ବିଶ୍ୱାସ ପାଉନି, ତା ମାନେ କ'ଣ? ଆମର ସ୍ପିରିଚୁଆଲ ଯେଉଁଟା ପ୍ରକୃତ ଶ୍ରଦ୍ଧା, ଶାସ୍ତ୍ରୀୟ ଶ୍ରଦ୍ଧା ନାହିଁ। କେତେ ବର୍ଷର ତୁମେ ଭକ୍ତ ହେଇଛ, କେତେ ସେବା କରୁଛ, କେତେ ଦୀକ୍ଷା କ'ଣ, କେତେଟା ଦୀକ୍ଷା ତୁମେ ନେଇଯାଇଛ ହରିନାମ ବ୍ରାହ୍ମଣ, ସେଇଟା ବଡ଼ ଜିନିଷ ନାହିଁ। ଶାସ୍ତ୍ରୀୟ ଶ୍ରଦ୍ଧା ସ୍ତରକୁ ନଗଲେ ତୁମେ ଭକ୍ତିରେ ତୁମର ଏଣ୍ଟ୍ରାନ୍ସ ବି ନାହିଁ, ପ୍ରବେଶ ତୁମେ କରୁନ, ତୁମେ ଯେକୌଣସି ସମୟରେ ଛାଡ଼ିଦେବ, ବା ଯାହା କରୁଛ ସେଇଟା କେବଳ ଗୋଟେ ପୁଣ୍ୟ ଭଳିଆ ବା ଗୋଟେ ଗୋଟେ ବଞ୍ଚିବା ଭଳିଆ କର୍ମକାଣ୍ଡ ସ୍ତର ଭଳିଆ କରୁଛ, ବାସ୍। ଶାସ୍ତ୍ରୀୟ ଶ୍ରଦ୍ଧାର ଲକ୍ଷଣ ହେଲା ସାଧୁ ଗୁରୁ ଶାସ୍ତ୍ର ଉପରେ ଅତୁଟ ବିଶ୍ୱାସ, ମୋର ଗୁରୁ ଅଛନ୍ତି ମୋତେ ନିଶ୍ଚିତ ସୁରକ୍ଷା ଦେବେ, ଭଗବାନ ସାଧୁ ଅଛନ୍ତି, ଗୁରୁ ଅଛନ୍ତି, ଆଚାର୍ଯ୍ୟମାନେ ଅଛନ୍ତି, ଭାଗବତ ଏହା କହିଛନ୍ତି, ନିଶ୍ଚିତ କୃଷ୍ଣ ମୋତେ ସୁରକ୍ଷା ଦେବେ, ଏଇଟା ନିଜର ବିଶ୍ୱାସ। ଆଉ ସେଥିରେ ମେଟେରିଆଲ ପ୍ଲାନ 0% ପଶିବନି, ଭୌତିକ ଯୋଜନା ତା ଦେହରେ 0% ପଶିବନି, ଏଇଟା ଦୁଇଟା କେବେ ସମାନ ହେଇପାରିବନି। ଭକ୍ତ ଯେଉଁ ଚାଲାକରେ ଯେଉଁ ଜିନିଷ ଭାବୁଛି ମୁଁ ଗୁରୁଙ୍କୁ ଭକ୍ତି କରୁଛି ଆଉ ମୋ ପ୍ରୋଜେକ୍ଟ ମୁଁ ମୋର ଯାହା କରିବା କଥା କରୁଛି, ଦେଟ୍ ନଟ୍ ପସିବଲ, ସେଟା ସମ୍ଭବ ନୁହେଁ। ଯାହାର ଭଗବାନଙ୍କ ପ୍ରତି ଗୁରୁ ବୈଷ୍ଣବ ଶାସ୍ତ୍ର ପ୍ରତି ବିଶ୍ୱାସ ରହିଛି ତାର ଭୌତିକ ଯୋଜନା କିଛି ରହିବନି, ଭୌତିକ ଯୋଜନା ଅଛି ମାନେ ତାର ଏଠି ବିଶ୍ୱାସ ନାହିଁ। ଆମେ ଦୁଇଟାକୁ କେବେ ସାଇମଲ୍ଟେନିୟସଲି କ'ଣ କୁହାଯିବ ସମାନ୍ତରଳ ଭାବେ ନେଇପାରିବେନି। ମୋର ଭୌତିକ ଯୋଜନା ଚାଲିବ, ମୁଁ ଏମିତି ନକଲେ ଅସୁବିଧା ହବ, ମୋ ଭବିଷ୍ୟତରେ କ'ଣ ହବ, ମୋର ଏଇଟା ଏମିତି ହବ, ମୋର ସେଟା ସେମିତି ହବ, ବୁଢ଼ା ହେଇଗଲେ କ'ଣ ହବ, ମୋତେ କିଏ ପଚାରେ, ମୁଁ ଏଇ ଜିନିଷ ଏଣେ ମେଟେରିଆଲ ଯୋଜନା ଚାଲିଛି, ଏଣେ ଆମେ କହିବା ମୁଁ ଗୁରୁଙ୍କର ଗୁରୁ ସାଧୁ ଶାସ୍ତ୍ର ଉପରେ ମୋର ବିଶ୍ୱାସ ଅଛି, ନା ଏଇଟା ସମ୍ଭବ ନାହିଁ, ଏଇଟା ସମ୍ଭବ ନାହିଁ। ସାଧୁ ଶାସ୍ତ୍ର ଗୁରୁ ଉପରେ ବିଶ୍ୱାସ ମାନେ ହିଁ କେବଳ ଜଣେ ଭଗବାନଙ୍କର ଭକ୍ତି ହିଁ ଆୟୋଜନ କରେ, ତାର ଭୌତିକ ଯୋଜନା କିଛି ସେ କରିବନି, ସେ ଜାଣିବ କୃଷ୍ଣ ମୋତେ ନିଶ୍ଚିତ। ଗୋଟିଏ ଜିନିଷରେ ଗୋଟେ ଗୋଟେ ଭକ୍ତକୁ ମାପିବ, ଭକ୍ତର ଯେତେ ସଦ୍ଗୁଣ ରହିଛି, ଯେତେ ସଦ୍ଗୁଣ ଆମେ ବିଚାର କରୁଛେ, ସେ ଭଲ କହିପାରୁଛି, ଭଲ ସେବା କରିପାରୁଛି, ଭଲ ସ୍ୱଭାବର ଲୋକ, ସେ ଧୀର ଶାନ୍ତ, ଯେତେ ସ୍ୱଭାବ ସେ ଭକ୍ତିର କୌଣସି କାର୍ଯ୍ୟରେ ଲାଗିବନି, ସେଟା ଭକ୍ତି ପାଇଁ ଅନୁକୂଳ ତାର ସେ ଭଲ ଗୁଣ ଗୁଡ଼ିକ ଅଛି, କିନ୍ତୁ ଶୁଦ୍ଧ ଭକ୍ତରେ କେବଳ ଗୋଟିଏ ଜିନିଷ କାର୍ଯ୍ୟରେ ଲାଗିବ, ସେଇଟା ସେଇ ଜିନିଷଟା ପ୍ରାପ୍ତ ହେଲେ ସେଇ ଷ୍ଟେଜକୁ ଗଲେ ଏଇ ଗୁଣ ଗୁଡ଼ିକ ବିକଶିତ ହବ। ନହେଲେ ସେ ଗୁଣ ଗୁଡ଼ିକ ସାମାଜିକ ଲୋକର ବି ଅଛି, ହଜାର ହଜାର ବାହାର ଲୋକ ଆମେ ଦେଖିଦେବା ଯେଉଁମାନେ ଭକ୍ତମାନଙ୍କ ଠାରୁ ବି ଭଲ ଭଲ ଗୁଣବାନ, ଧୀର, ଶାନ୍ତ, ଶିଷ୍ଟ, ଭଦ୍ର, ଜେନୁଇନ୍, ଅନେଷ୍ଟ, ତାଙ୍କ କଥାଭାଷା ବହୁତ ଭଦ୍ର, ବହୁତ ଏ ଯେଉଁ ମାୟାବାଦୀମାନେ ତ ବହୁତ ପକ୍କା, ସେମାନେ ଏତେ ଗସିପାରୁନୁହନ୍ତି, ବହୁତ ବେଶୀ କଥା କହିବେନି, ଧୀର କଥା କହିବେ, ଚୁପଚାପ ବସିବେ, ବହୁତ ସୁନ୍ଦର ବ୍ୟବହାର କରିବେ, ଭଲ। ସେ ସମସ୍ତ ଗୁଣର ମୂଲ୍ୟଟା କ'ଣ ଭକ୍ତି ବିନା? ତା ଭଗବାନଙ୍କୁ ଭଜନ ଯେତେବେଳେ କରୁନାହାନ୍ତି ସେ ଗୁଣକୁ ନେଇକି ସେମାନେ ନରକକୁ ଯିବେ। ଆମର କିଏ ଗୁଣ ସେ ଗୋଟେ ଭଲ ପିଲା, ଆମର ଭୌତିକ ବିଚାରରେ ହଁ ସେ ଭଲ, ଆରେ ସବୁ ଜିନିଷ ସହାୟକ ହବ କେବଳ ଗୋଟେ, ଅନନ୍ୟ ଶରଣାଗତି ବିନା ଏସବୁ ଗୁଣର କି ତୁମକୁ ରକ୍ଷା କରିପାରିବେନି। ଗୁଣ ଅନନ୍ୟ ଶରଣାଗତି ତୁମେ ହେଇପାରୁନ ନା, କୃଷ୍ଣଙ୍କର ପୂର୍ଣ୍ଣ ଶରଣ ଯାଇପାରୁନ, ଏ ଗୁଣ ଗୁଡ଼ିକ ତୁମର କ'ଣ କାର୍ଯ୍ୟରେ ଲାଗିବ? ସମାଜରେ କିଛି ସମ୍ମାନ ପାଇବ, ତୁମେ କିଛି ଧନ ଯଶ ଏଗୁଡ଼ା କିଛି ପାଇପାରିବ? ସବୁ ଲୋକ ଆମକୁ ଭଲ କହିଦେଲେ, ଭଲ କହିବା ଦରକାର, ଆମକୁ ଆଶୀର୍ବାଦ ମିଳିବ। ସବୁ ଲୋକ ଆମକୁ ସମ୍ମାନ ଦେଇଦେଲେ ଯେ ଆମର ଭକ୍ତି ହେଇଯିବ, ସେଇଟା ଠିକ୍ ନୁହେଁ। ଭକ୍ତିରେ ହେଉଛି ଅନ୍ତରଙ୍ଗ ଭାବଟା, ଅନ୍ତରଙ୍ଗ ଭାବଟା ଯଦି ପରିପକ୍ଵ ନ ହେଇପାରିଲା, ଅନନ୍ୟ ଶରଣ ଆମେ ନ ଯାଇପାରିଲେ କାହାର, କୃଷ୍ଣଙ୍କର, ଗୁରୁଙ୍କର, ଆଚାର୍ଯ୍ୟଙ୍କର, ତାହେଲେ ସେ ଆମେ ଅଟକିଗଲେ। ସେଥିପାଇଁ ପୂର୍ବରୁ ଆମେ ଶୁଣୁଥିଲୁ ନା, ଦୁଇ ପ୍ରକାର ସାଧନ ଅଛି, ଗୋଟେ ଅନ୍ତରଙ୍ଗ ସାଧନ, ଗୋଟେ ବହିରଙ୍ଗ ସାଧନ। ବହିରଙ୍ଗ ସାଧନ ଯେଉଁଟା କରୁଛି ସେଇଟା ଅନ୍ତରଙ୍ଗ ସାଧନକୁ ପୋଷଣ କରିବା ପାଇଁ, ସେଇଟା ଯଦି ନ ହେଇପାରିଲା ଆଉ ସେ କ'ଣ ହବ? ସେଥିପାଇଁ ଆମର ଏଇ ଯେଉଁ ଅତୁଟ ବିଶ୍ୱାସ, ସରଳ ବିଶ୍ୱାସ, ଏଇଟା ବହୁତ ଆବଶ୍ୟକ। ଆଉ ସେଇଟା ତ ନେଚୁରାଲ, ଗୋଟେ କାହାକୁ କହିଦେଲେ ଠାକୁର ତୁମେ ବିଶ୍ୱାସ କର, ସେ ନାହିଁ। କେହି ଗୋଟେ ଏମିତି ଧ୍ରୁବ ମହାରାଜଙ୍କର ସେ ବିଶ୍ୱାସ ଥିଲା ବୋଲି ମା କହିଦେଲେ ତୁମେ ବଣକୁ ପଳା, ସେ ମାଆକୁ ପଚାରିଲେନି, ମା ବଣକୁ ଗଲେ କ'ଣ ଖାଇବି? ପଚାରିଲେ କି ମୁଁ ବଣକୁ ଗଲେ କ'ଣ ଖାଇବି, ମୁଁ ରାଜା ଘର ଛୁଆ ବା ମୁଁ ମୋ ମା କ'ଣ ଖାଇବି, କେଉଁଠୁ ରହିବି, ସେ କେବେ ପଚାରିଲେନି। ତାଙ୍କ ବିଶ୍ୱାସ ସେତିକି ଥିଲା, ଜଣେ ଭକ୍ତକୁ ତୁମେ ଆଜି ପଠା, ତୁ ଏଇଠିକି ଯା, ସେ ଆଗେ କହିବ ଆରେ କ'ଣ ପଇସା କୁଠୁ ଆଣିବି, କେମିତି ମୁଁ ଚଳିବି, କ'ଣ କରିବି, ତାର ବିଶ୍ୱାସ ନାହିଁ। ମୁଁ ଗଲେ ଭଗବାନ ମୋତେ ଦେଖ, ଏତେ ବଡ଼ ସଂସ୍ଥା, ଆମ ଭାଷା, ଆମ ଜାଗା ଓଡ଼ିଶା, ତୁମକୁ କୁହାଯିବ ତୁମେ ଠିକ୍, ତୁମେ ଯାଅ ସେଠି ଗୋଟେ ସେ ଜାଗା ରୁହ, ସେ ଆଗେ ମୋତେ ପଇସା ଦେବ ନା, ମୁଁ ଯାଇ କ'ଣ ମରିବି ନା, ଏଠି କ'ଣ ଖାଇବି, କ'ଣ ସାଙ୍ଗେ ସାଙ୍ଗେ ଜଣେ ପ୍ରଶ୍ନ କରିଦେବ ଜଣେ କେବେ ଏମିତି ଦେଖ। ତୁମେ ଧ୍ରୁବ ମହାରାଜଙ୍କର 5 ବର୍ଷର ବାଳକ, ସେ ବାହାରି ଚାଲିଗଲେ। ଆରେ ଭାଇ, ବାହାର ଦୁନିଆରେ ମୁଁ ତୁମକୁ କେତେଟା ଉଦାହରଣ ଦେଇଦେବି, ଦେଖ ସେମାନେ ଜିଦିରେ ଯେଉଁ କାମ କରିଦେଉଛନ୍ତି, ଆମେ ଭକ୍ତ ସେଇଟା କରିପାରିବାନି। ରାଗିକି ଯେତେବେଳେ ଘରୁ ଜଣେ ପଳାଏ, ଦେଖିଛ ନା ବେଳେବେଳେ ଘରେ ତାର ଗଣ୍ଡଗୋଳ ହବ, ସେ ରାଗିକି ପଳାଇବ, ଗୋଟେ ଖାଲି ସେ ଗାମୁଛା ଖଣ୍ଡ ରଖିଥିବ, ପ୍ୟାଣ୍ଟ ଗୋଟେ ପିନ୍ଧିଥିବ, ତାର ପଳାଇଯିବ ରାଗିକି, ବେଳେବେଳେ ଲୁଙ୍ଗି ପିନ୍ଧିକି ସବୁ ରାଗିକି ପଳାନ୍ତି ନା କ'ଣ, ସେ କ'ଣ ନେଇଯାଆନ୍ତି, କିଛି ନେବେନି, ରାଗିକି ପଳେଇବ ମାନେ କିଛି ପଇସା ବି ନଥିବ, ପଇସା ନଥିବ ପଳେଇବେ, ଯାଇକି କେଉଁ ଟ୍ରକ୍ ଫ୍ରକ୍ ହାତ ମାରିକି ତାକୁ ସେଠି ପଳେଇବେ, ଯାଇକି କେଉଁଠି କାମ ଦାମ କରିବେ, ଯାଇକି କୁଆଡ଼େ ଯାଇକି ମାଙ୍ଗାଲୋର 10-15 ବର୍ଷ ରହିଲା ପରେ ତା ମନ ଶାନ୍ତ ହେଲା ପରେ ଘରକୁ ଫେରିବେ, ରାଗିକି ପଳାନ୍ତି। କେଉଁଠୁ ଗୋଟେ ସେ ଗୋଟେ କେଉଁଠି ମୁଁ ଯେତେବେଳେ ପଢ଼ୁଥିଲି, ମୋତେ ବାରିପଦାରେ ଥିଲି ଜାଣିଥିଲି, ସେ ରାଗିକି ପଳେଇକି ସେଠି କୋଟିପତି ହେଇଯାଇଛି। 25-30 ବର୍ଷ ପରେ ବାହା ହେଇକି ତାପରେ ତାର ମନ ଗୋଟେ କ'ଣ ହେଲା, ଖବର ଦେଲା ଯେ ମୁଁ ଏମିତି ବାହା ହେଇଗଲାଣି, ସେ କୋଟିପତି ହେଇଗଲାଣି, ରାଗିକି ପଳେଇଥିଲା ଘରେ ଖାଇବାକୁ ନାହିଁ। ଦେଖ ଗୋଟେ ଲୋକ ଜିଦି କରିଦେଲା ବେଳକୁ ସେ କେତେ ଗୋଟେ କାମଟା କରିଦେଉଛି, ସେ ତ ବିଶ୍ୱାସ କଲେନି, ମୁଁ ଆରେ ଘରୁ ବାହାରିଲେ କେଉଁଠି ଯିବି କ'ଣ, ଦେଖିବା ପଳେଇବା ଯାହା ଯାହା ଦେଖିବା ଭଗବାନ ଯାହା କରିବା କରି, ଏଠି ରହିତ ନେଇ ଆଉ ଆମର ସେତିକି ବିଶ୍ୱାସ ନାହିଁ। ଭଗବାନଙ୍କୁ ଏମିତି ପାଇଯାଏ, ଧ୍ରୁବାରେ ଯେମିତି ଗଲେ ନା, ଠିକ୍ ଅଛି ଚାଲ, ସରଳ ବିଶ୍ୱାସ ନା, ଅତୁଟ ବିଶ୍ୱାସ। ଆମର ଶାସ୍ତ୍ରୀୟ ଶ୍ରଦ୍ଧା ଆସିନି ନା, ଆଉ ଶାସ୍ତ୍ରୀୟ ଶ୍ରଦ୍ଧାର ଲକ୍ଷଣଟା ଏଇ ଶରଣାଗତିରେ ଷ୍ଟାର୍ଟ ହେଲା, ଅନନ୍ୟ ଶରଣାଗତି। କୃଷ୍ଣ ମୋର ରକ୍ଷକ, କୃଷ୍ଣ ମୋର ଭକ୍ତିମନ ଠାକୁର ଲେଖିଲେ ନା, ତୁମି ତ ରକ୍ଷକ ଆର୍ ପାଲକ ଆମାର, ତୁମାର ଚରଣ ବିନା ଆଶା ନାହିଁ ଆର୍, ଏ ଦୁଇଟା ପଦରୁ ଧରା ପଡ଼ିବ, ଅନନ୍ୟ ଶରଣାଗତି ଏଇଠି ଲେଖିଦେଲେ। ଗୋଟେ କଥା କହିଲେ କ'ଣ କୁହାଯିବ, ଦୁଇଟା ଲକ୍ଷଣ ବିଧି ନିଷେଧ, ସରି କ'ଣ ଏଇଟା କୁହନ୍ତି, ଅନ୍ୟ ବ୍ୟତିରିକ ଭଳିଆ ସେ କହିଦେଲେ ଏଇଟା, ଯେଉଁଟା କହିବେ ମୁଁ କୃଷ୍ଣ ହେଉଛି ମୋର ରକ୍ଷକ, କୃଷ୍ଣ ହେଉଛି ମୋର ପାଳକ, ସେ ବାହାରେ କହିଦେବ ଏଇଟା, କୃଷ୍ଣ ମୋତେ ରକ୍ଷା କରିବେ, କୃଷ୍ଣ ମୋତେ ଲୋକ ଗାଁ ଲୋକ ଏ ଭକ୍ତ ବେଳେ କୁହନି ଆଉ ପ୍ରଭୁ ରଖିବେ ଆଉ, ନା ଏମିତି କହିଲେ ହବନି, ନେକ୍ସଟ ଷ୍ଟେପ୍ରେ କଣ କହୁଛନ୍ତି, କୃଷ୍ଣ ଯେ ରକ୍ଷକ ଆର୍ ପାଲକ ଆମାର, ତୁମାର ଚରଣ ବିନା ଆଶ୍ରା ନାହିଁ ଆର୍, ଆପଣଙ୍କୁ ରକ୍ଷକ ପାଳକ ବୋଲି ଗ୍ରହଣ କରିଛି କିନ୍ତୁ ଆଉ କାହାକୁ ଆଶ୍ରା କରିବି ନାହିଁ, ଆଉ କାହାକୁ ଆଶ୍ରା କରିବିନି। ତା ମାନେ ଯିଏ ଅନ୍ୟକୁ ଆଶ୍ରୟ କରୁଛି ତାର ଅନନ୍ୟ ଶରଣାଗତି ନାହିଁ। କର୍ମ ଜ୍ଞାନ ଗୋଟେ ଧନ ଉପରେ ଜ୍ଞାନ ଉପରେ କିଛି ଉପରେ ବିଶ୍ୱାସ ସେ କରୁଛି ଭରସା କରୁଛି ମାନେ ତାର ଅନନ୍ୟ ଶରଣାଗତି ନାହିଁ। ଆଉ ଅନନ୍ୟ ଶରଣାଗତି ବିନା ଭକ୍ତିର ଦୃଢ଼ ଶ୍ରଦ୍ଧା କେମିତି ଆସିବ ହେଇପାରିବେ? ଭକ୍ତି ଭକ୍ତ ଭଗବାନଙ୍କ ପାଖରେ ଅନନ୍ୟ ଶରଣାଗତି ବିନା ଶୁଦ୍ଧ ଭକ୍ତି ବିଶ୍ୱାସ ହେଇପାରିବ ନାହିଁ। ଆମର ଯେଉଁ ବିଶ୍ୱାସଟା ଅଛି ଏଇଟା ଗୋଟେ ସେକେବୁଲ୍, ଯାହା କ'ଣ କୁହାଯିବ ମାନେ ଯାହା କୁହାଯାଏ ଚଞ୍ଚଳ ବିଶ୍ୱାସ, ଲୌକିକ ବିଶ୍ୱାସ, ସେକେବୁଲ୍ ଫେଥ୍, ଅନସେକେବୁଲ୍ ଫେଥ୍ ନୁହେଁ, ଅନଫ୍ଲିଚିଂ ଫେଥ୍ ନୁହେଁ, ଅତୁଟ ବିଶ୍ୱାସ ନୁହେଁ। ଏଇ ବିଶ୍ୱାସଟା ଭାଙ୍ଗି ଯାଇପାରେ, ୟା ଭିତରେ କିଛି ପଶି ଯାଇପାରେ। ଭଗବାନଙ୍କ ଉପରେ ଏମିତି ଗୋଟେ ଭରସା କରିକି ଏମିତି ପୂର୍ଣ୍ଣ ଭରସା କରିବା ଏ ସମ୍ଭବ ନୁହେଁ, ଯେପର୍ଯ୍ୟନ୍ତ ଜଣେ ଅନନ୍ୟ ଶରଣାଙ୍କୁ ଯେତିକି ନ ଆସିବ, ଶାସ୍ତ୍ରୀୟ ଶ୍ରଦ୍ଧା ସ୍ତରକୁ ନ ଆସିବ। ଛାଡ଼ିଦେବ ଯେକୌଣସି ସମୟରେ, ନ ଛାଡ଼ିଲେ ବି ଭକ୍ତିରେ କରୁଥିଲେ ବି ଭକ୍ତିରେ ଶ୍ରଦ୍ଧା ନଥିବ। ଭକ୍ତି ସେ କରୁଥିବ, ଭକ୍ତିରେ ଛାଡ଼ୁନଥିବ, କାହିଁକି ଛାଡ଼ୁନଥିବ ନା ସେ ପାପକୁ ଭୟ ଅଛି, ଲୋକ ମର୍ଯ୍ୟାଦାକୁ। ବହୁତ ଲୋକ ଭକ୍ତି କରନ୍ତି ଏଭଳି ଅବସ୍ଥାରେ ଯେଉଁଥିରେ ଭକ୍ତିରେ ଶ୍ରଦ୍ଧା ନାହିଁ, କିନ୍ତୁ କେତେଟା ପରିସ୍ଥିତିରେ କରିବା ପାଇଁ ବାଧ୍ୟ, ଦୀକ୍ଷାଟା ନେଇଛି ଯଦି ଜପ ନ କରିବି ତିଳକ ନ କରିବି ଏଇଟା କ'ଣ ହବ, ଅପରାଧ ହବ, ନର୍କକୁ ଯିବି, ଆଉ ସେମାନେ କ'ଣ କହିବେ ମୋତେ? ପାପକୁ ଡରି କିଛି କରନ୍ତି, ଆଉ କିଛି କ'ଣ କରନ୍ତି? ଏତେ ଦିନ ହେଲା କଲୋନୀ ଛାଡ଼ିଦେଲେ ଲୋକ ମୋତେ କ'ଣ କହିବେ? କେତେ କାଟାଗୋରି ଅଛନ୍ତି ନା, ଆଉ ଠେଲି ପେଲି କେତେ ଚାଲିଛି ନା, କେତେ କେତେଙ୍କର ଗାଡ଼ି। ଆଉ ଅନନ୍ୟ ଭକ୍ତିର ଅନନ୍ୟ ଶ୍ରଦ୍ଧା ନ ହେଲେ ଏ ସବୁ ଜିନିଷ ତୁମକୁ କଷ୍ଟ ହବ। ଭକ୍ତିଟା ହଉଛି ଏୟା, ଖାଲି ଟାଣି ଘୋଷାରିକି ବଞ୍ଚିଲା ଭଳିଆ, କାହିଁକି ତା ସେ ଶରଣାଗତି ସ୍ଥିତି ଯାଇପାରୁନାହାନ୍ତି ନା, ଅନନ୍ୟ ଶରଣାଗତି ହେଇପାରୁନି, ଦୃଢ଼ ଶ୍ରଦ୍ଧାଟା ଶାସ୍ତ୍ରୀୟ ଶ୍ରଦ୍ଧାଟା ହେଇପାରୁନି, ତେଣୁ କ'ଣ କରିବେ ସେ? ତାଙ୍କୁ ଆମେ କ'ଣ ଦୋଷ ଦେବା? ସେଥିରେ ସେ ପ୍ରୋସେସ୍, ଆଚାର୍ଯ୍ୟଙ୍କ ପ୍ରୋସେସ୍ରେ ଆସିକି ଅନନ୍ୟ ଶରଣାଗତି, କୃଷ୍ଣ ମୋର ରକ୍ଷ, କୃଷ୍ଣ ମୋର ପାଲକ, ଆଉ ମୋର କିଛି ଜୀବନରେ ଆଶା, କୃଷ୍ଣଙ୍କ ଚରଣ ବିନା ମୋର କିଛି ଆଶା ନାହିଁ, ଗୁରୁ ଗୌରାଙ୍କ ଚରଣ ବିନା ମୋର ଅଲଗା କିଛି ଆଶା ନାହିଁ, ସେ ଏ ସ୍ଥିତିକି ନ ଆଇଲେ ପାରେ ଟାଣି ଘୋଷାରିକି ଯିବେ। ବିଭିନ୍ନ ପରିସ୍ଥିତିରେ ଲୋକ ଭକ୍ତି କରୁଛନ୍ତି କିନ୍ତୁ ଭକ୍ତିରେ ଶ୍ରଦ୍ଧା ନାହିଁ, ଭକ୍ତିରେ ଶ୍ରଦ୍ଧା ନାହିଁ ପରିସ୍ଥିତିରେ। ସେତେବେଳେ କିଛି ସୁକୃତି ଥିଲା, ଭକ୍ତ ସଙ୍ଗ କରିକି ଆରତୀ ଥିଲେ, କିଛି କଷ୍ଟ ହେଇଥିଲା, ଦୁଃଖ ହେଲା, ବସିଗଲେ, ସୁକୃତି ଅଛି, ଆସିଲେ ଭକ୍ତ ହେଇଗଲେ, ପୁଣି ତାଙ୍କର ସମସ୍ୟାର ସମାଧାନ ହେଇଗଲା। ଆଉ ଶାସ୍ତ୍ର ଭକ୍ତ ସଙ୍ଗ କରିକି ଅନନ୍ୟ ଶରଣାଗତିକି ଆସିପାରିଲେନି, ତାପରେ କ'ଣ କରିବେ ସିଏ? ଅନନ୍ୟ ଶରଣାଗତି ନ ଆସିଲେ ଭକ୍ତିରେ ଦୃଢ଼ ଶ୍ରଦ୍ଧା ଆସିବ ନାହିଁ, ଭକ୍ତିରେ ଦୃଢ଼ ଶ୍ରଦ୍ଧା ନ ଆସିଲେ କ'ଣ କରିବ ତୁମେ? ଅଫିସିଆଲ ସବୁ କରୁଥିବ, କେଉଁଥିରେ ଜୀବନ ନଥିବ, ସବୁ କରୁଥିବ ତୁମର କେଉଁଥିରେ ଜୀବନ ନଥିବ, କେଉଁଟା ଗୋଟେ ଭଲ ଲାଗିବନି, ତୁମେ କ'ଣ ଦେଖିପାରିବ? ବାହାର ଲୋକ ଯେମିତି ହସ ଖୁସି ଆନନ୍ଦରେ ରହୁଛନ୍ତି, ବାହାର ଲୋକଙ୍କର ଯେମିତି ଗୋଟେ ଭକ୍ତ କ'ଣ ସେତିକି ଆନନ୍ଦ ରହିପାରୁଛି? ଗୋଟେ ଜୟଫୁଲନେସ୍ ତାର କ'ଣ ସେତିକି ରହିପାରୁଛି? ବହୁତ ଭୌତିକ ଜିନିଷ ସହିତ ତାଙ୍କର କ'ଣ, ତାର କ'ଣ ହେଉଛି? ଗୋଟେ ସମ୍ପର୍କ ରହିଯାଉଛି ନା, ସେ ରିଲିସମେଣ୍ଟ କରୁଛି ନା, ଆସ୍ୱାଦନ କରୁଛି ନା। ଆଉ ଭକ୍ତ କ'ଣ ବିଭିନ୍ନ ଚିନ୍ତାରେ ରହୁଛି, କାରଣ ଅନନ୍ୟ ଶରଣାଗତି ହେଲେ ହେଇପାରୁନି ତାର ଦୃଢ଼ ଶ୍ରଦ୍ଧାଟା, ଭକ୍ତିରେ ବିଶ୍ୱାସଟା ଆସୁ। ଆଉ ବିଶ୍ୱାସ ନହେଲେ ତ କୃଷ୍ଣ ସେ ପରମାତ୍ମା ରୂପରେ ଅଛନ୍ତି, ତାଙ୍କ ପାଖରୁ ଏନର୍ଜିଟା ଆସିବନି, ଆଉ ସେ ତୁମକୁ ଟ୍ରାନ୍ସମାଇଗ୍ରେଟ୍ କରିବେନି ଆଉ ତାଙ୍କ ରିଲେସନ୍ସିପ୍ଟା। ଆଉ ତାର ସବୁଗୁଡ଼ା କରୁଥିବ କିନ୍ତୁ ତୁମେ କିଛି କୋଉଟା ଆସ୍ୱାଦନ ଆସିପାରୁନଥିବ, ସମ୍ବନ୍ଧ ନାହିଁପାରୁନି। ଅନନ୍ୟ ଶରଣାଗତିଟା ବଡ଼ ବଡ଼ ଗୁରୁତ୍ୱ ଭକ୍ତି ଜୀବନରେ, ଏଇଟା ଗୁରୁତ୍ୱପୂର୍ଣ୍ଣ ଜିନିଷ। ଭକ୍ତି କେତେ ତୁମେ କରୁଛ, କେତେ ଜପ କରୁଛ, କେତେ ଭଜନ କରୁଛ, ଆରେ ଆଶ୍ରୟଟା କେତେ ଅଛି ବଡ଼ ଜିନିଷ, କେତେ ବିଶ୍ୱାସ ତୁମର ଭଗବାନ ପ୍ରତି ଅଛି, କେତେ ବିଶ୍ୱାସ ନାମ ପ୍ରତି ଅଛି, କେତେ ବିଶ୍ୱାସ ବିଗ୍ରହଙ୍କ ପ୍ରତି। ଜଣେ ରୋଷେଇ କରୁଛି, ତାର ବିଶ୍ୱାସ ନାହିଁ ଯେ ଭଗବାନ ଖାଉଛନ୍ତି ବୋଲି, ତାହେଲେ ତାର କ'ଣ ହେଲା? ତାରଟା ଭକ୍ତି ହବ? ଜଣେ ଭଗବାନ ପାଇଁ ରୋଷେଇ କରୁଛି, ସେ ତାପରେ ଚିନ୍ତା କରୁନି ଯେ ମୁଁ ରୋଷେଇ କରୁଛି କାହା ପାଇଁ, ଭଗବାନଙ୍କ ପାଇଁ। ଯଦି ଯଦି ଭୁଲ ହେଇଯିବ ତାହେଲେ ଏଟା ଭଗବାନ ଉପାସ ରହିବେ। ଜଣେ ଭୋଗ ଲୋକ ସେ ବିଶ୍ୱାସ କରୁନି ଯେ ଭଗବାନ ଖାଉଛନ୍ତି ବୋଲି, କାଲି ସେ କଥା ପଡ଼ିଥିଲା ନା, ଯାହାର ସରଳ ବିଶ୍ୱାସ ନାହିଁ ତାର ସବୁ ଜିନିଷଟା ଗୋଟେ କର୍ମ ଅନୁଷ୍ଠାନ ହେଇଗଲା। ହଁ, କ୍ଷତି କିଛି ହେବନି, ତୁମକୁ ପୁଣ୍ୟର ଫଳ ମିଳିବ, ମନେ ରଖ, ନହେଲେ କିଛି ସ୍ୱୀକୃତି ପାଇବ। ଶୁଦ୍ଧ ଭକ୍ତି କଥା ଭୁଲି ଯା, ତୁମର ବିଶ୍ୱାସ ନାହିଁ ନା, ତୋର ସରଳ ବିଶ୍ୱାସ ନାହିଁ, ଫଳ କେମିତି ଦିଆ ହବ, କେମିତି ଭଗବାନଙ୍କୁ ଯେମିତି ଆମେମାନେ ମନ୍ଦିର ରହୁଛେ, ଆମେ ବିଶେଷ କରି ବ୍ରହ୍ମଚାରୀମାନେ ମନ୍ଦିରରେ ରହୁଛେ, ସେ ଜଣେ ମନ୍ଦିରରେ ଚିନ୍ତା କରିବେ ମୁଁ ଭାଗ୍ୟ କ'ଣ, ଭଗବାନ ଭଗବାନ ଏଇଠି ଅଛନ୍ତି, ଆମର କ'ଣ ଏତିକି ପୂର୍ଣ୍ଣ ବିଶ୍ୱାସ ଆସୁଛି ପ୍ରଭୁ ଏଇଠି ଅଛନ୍ତି, ଭଗବାନ ଏଇଠି ଅଛି, ଆମର ଗୋଟେ ବିଶ୍ୱାସ ଆସୁଛି, ତାଙ୍କେ ଜଣାପଡ଼ୁନି ତ କିଏ 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 କହିବ ଭଗବାନ ଏଠି ଅଛନ୍ତି, କ'ଣ ସେମିତି ପୂର୍ଣ୍ଣ ବିଶ୍ୱାସ ଜଣଙ୍କ ଚାଲି ଆସୁଛି, ଆସିପାରିବେନି, ସରଳ ବିଶ୍ୱାସ କ'ଣ ଜଣେ ଏମିତି ହେଇପାରିବେ ନା, ପ୍ରଭୁ ଏଇଠି ଅଛନ୍ତି, ଭଗବାନ ଏଇଠି ହିଁ ଅଛନ୍ତି, ମୋ କଥା ଶୁଣିବେ, ମୋତେ ମୁଁ ଯାହା କହିବି ମୋ କଥା ଜାଣୁଛନ୍ତି, ସବୁ କିଛି କରୁଛନ୍ତି, ସରଳ ବିଶ୍ୱାସଟା ଗୋଟେ ବହୁତ ବଡ଼ ସମ୍ପତ୍ତି ନା, ବିଶ୍ୱାସ ତ ସମସ୍ତଙ୍କର ଅଛି, ତୁମେ ଭାବନି ଯେ କର୍ମୀ ଲୋକର କିଛି ବିଶ୍ୱାସ ନାହିଁ, ତାର ବି କିଛି ବିଶ୍ୱାସ ଅଛି, କିନ୍ତୁ ଏ ଯେଉଁ ସରଳ ବିଶ୍ୱାସ ଏଇଟା ତୁମକୁ ଲିଡ୍ କରିବା, ଏଇଟା ତୁମକୁ ଆଗକୁ ନେବ, ଏଇ ଅନନ୍ୟ ଶରଣାଗତିରେ ସାହାଯ୍ୟ କରିବ। ଜଣେ ଭକ୍ତ ସବୁବେଳେ ଜ୍ଞାନ ରକ୍ଷା ଦରକାର, ତୁମେ ବ୍ରହ୍ମଚାରୀ ହୁଅ, ସନ୍ନ୍ୟାସ ହୁଅ, ତୁମେ ଯେଉଁ ସ୍ଥିତିକି ଯାଅ, ଗୃହସ୍ଥ ହୁଅ, ତୁମେ ଯେଉଁ ସ୍ଥିତିକି ଯାଅ, ସାହାଯ୍ୟ କିଏ ମୋତେ କରିବ, ତୁମକୁ ସାହାଯ୍ୟ କିଏ କରିବ, ଯିଏ ସାହାଯ୍ୟ କରିବ ତାଙ୍କ ସହିତ ଆମର କ'ଣ ସମ୍ବନ୍ଧ ଅଛି ସେଇଟାକୁ ଆମେ ଜଜ୍ କରିବାକୁ ପଡ଼ିବ। ତୁମକୁ ଟଙ୍କା ସାହାଯ୍ୟ କରିବନି, କାରଣ ତୁମ ସବୁବେଳେ ମନେ ରଖ ଯାହା ଆମ ପାଖରେ ଅଛି, ଆମେ ଯେଉଁ ଭାବୁଛୁ ମୋର ବନ୍ଧୁ ବାନ୍ଧବ ଭଲ ମନ୍ଦ ଅଛି, କେହି ତୁମକୁ କିଛି ସାହାଯ୍ୟ କରିପାରିବେନି, କେହି ତୁମକୁ ସାହାଯ୍ୟ କରିପାରିବେନି, ଯେମିତି ଗୁରୁ ବି ଭାବିବା ଉଚିତ ନୁହେଁ ଯେ ଶିଷ୍ୟମାନେ ମୋତେ ସାହାଯ୍ୟ କରିବେ, କିଏ ସାହାଯ୍ୟ କରିବ, କୃଷ୍ଣ ତୁମକୁ ସାହାଯ୍ୟ ନ କରିବେ କେହି ତୁମକୁ ସାହାଯ୍ୟ କରିବେ। ଆମର କର୍ମଫଳ ଅଛି କି ନାହିଁ, କର୍ମଫଳ ଅଛି, ତାହେଲେ କର୍ମଫଳ ଯଦି କୃଷ୍ଣ ଆମକୁ ସାହାଯ୍ୟ ନ କରିବେ ତାହେଲେ ଆମେ କେଉଁ ଚକ୍ରରେ ଯିବା, କର୍ମଫଳ ଚକ୍ରରେ ହିଁ ଯିବା ସମସ୍ତେ, ଶୀଘ୍ରସ୍ଥ ବ୍ରହ୍ମଚାରୀ ହଉ ବାନପ୍ରସ୍ଥ ହଉ ସନ୍ନ୍ୟାସ, ଯିଏ ସାହାଯ୍ୟ କରିପାରିବେ ତାଙ୍କ ସହିତ ମୋର କି ସମ୍ପର୍କ ରହିଛି, ତାଙ୍କ କଥା ମୁଁ କେତେ ଚିନ୍ତା କରୁଛି, ତାଙ୍କ ପାଇଁ ମୁଁ କ'ଣ କରୁଛି, ସେଇଟାକୁ ଆମକୁ ଚିନ୍ତା କରିବାକୁ ପଡ଼ିବ। ଭକ୍ତି ବହୁତ ସୂକ୍ଷ୍ମ, ମୋଟା ବୁଦ୍ଧିଆ ହେଲେ ହବନି, ଏସବୁ ବିଭିନ୍ନ ଗୋଟେ ହୋ ହାଲା ହେଇକି ସ୍କୁଲକୁ ପଶିଯିବା, ଯେମିତି ହୋ ହାଲା ଗୋଟେ ସବୁବେଳେ ଗୋଟେ କୁହନ୍ତି ହୋ ହାଲା, ଏଇଟା ଭକ୍ତି ଗୋଟେ ହୋ ହାଲା ଧନ୍ଦା ନୁହେଁ, ଏଇଟା ହୋ ହାଲା କାମ କରିଦେଇ ଗୋଟେ ସେ ଯେମିତି ଠାକୁରାଣୀ ପୂଜା ହୁଏ ନାଇ ଗାଁରେ, ଠାକୁର ତୁମ ଠାକୁରାଣୀ ଅଛି ଗାଁରେ, ଠାକୁରାଣୀ ପୂଜା ହୁଏ, ପଣା ଫଣା ହୁଏ, କେମିତି କ'ଣ ହୁଅନ୍ତି, ଆଣିଲେ ବେଲ ଆଣିରେ, କଦଳୀ ଆଣିରେ, ସେ ଗୁଡ଼ା ଆଣିରେ, ହୋ ହାଲା କରିକି ଚକଡ଼ା ଚକଡ଼ି କରିକି ପିଆପି କରିଦେଇକି ଭାଙ୍ଗ ଭାଙ୍ଗ ପକେଇକି ତାର ବାଲ୍ଟି କୁଆଡ଼େ ପଡ଼ିଥିବ, ଲୋଟା କୁଆଡ଼େ ପଡ଼ିଥିବ, ନନା କୁଆଡ଼େ ବସିଥିବ, ବାସ୍ କୁକୁର ଆସି ଚାଡ଼ିଥିବ, ସେ ତାହା ଚାଲିଲେ, ଇଏ ବା ଭକ୍ତି କାମ, ଭକ୍ତିର ଏସବୁ ଜିନିଷ ନୁହେଁ, ଏସବୁ ଡିଆଁ ମରାମରି କାମ କିଛି ନାହିଁ, କାହିଁକି ନା ଏତେ ଯେଉଁ ଜିନିଷ ଆମେ କଲେ ଯଦି ଆମ କର୍ମଫଳ କୃଷ୍ଣ ସହିତ ଆମର ସମ୍ବନ୍ଧ ସ୍ଥାପନ ନ ହେଇପାରିଲା ତାହେଲେ କର୍ମଫଳ ଖଣ୍ଡନ ହେଇପାରିବନି, ପ୍ରାରବ୍ଧଟା ରହିଲା, ପ୍ରାରବ୍ଧ ରହିଲେ ବର୍ତ୍ତମାନ ପ୍ରାରବ୍ଧ ଯେତେବେଳେ ରହିଗଲା ଗୋଟେ ଭକ୍ତର ସେ ଦି ଛକିରେ ରହିଗଲା, କ'ଣ ବୁଝିପାରୁଛି କି ନାହିଁ, ଦି ଛକିରେ କ'ଣ ରହିଲା, ଯେତେବେଳେ କଷ୍ଟ ଭୋଗିବ ସେ ସନ୍ଦେହ କରିବ, ମୁଁ ଏତେ ଠାକୁରଙ୍କର ସେବା କଲି, ମୁଁ ଗୁରୁଙ୍କର ଏତେ ସେବା କଲି, ଭଗବାନଙ୍କର ଏତେ ସେବା କଲି, ମୋର କିଛି ହେଲାନି, ତେଣୁ ଆଉ ତାର ବିଶ୍ୱାସଟା ପାଇବନି, ଆଉ ତାର ଶ୍ରଦ୍ଧାଟା ପାଇଲାନି, କାହିଁକି ନା ସିଏ ଜାଣିପାରୁନି ଯେ ମୁଁ ଯେତେଦିନ ଯାହା କଲି ମୋର ଭଗବାନଙ୍କ ସହିତ ଭଗବାନ ପାଇଁ କ'ଣ କଲି। ପ୍ରତ୍ୟେକ ଭକ୍ତ ଚିନ୍ତା କରିବା ଦରକାର, ମୁଁ ମାଳି ତିଲକ ନେଇଛି ମୋତେ ପ୍ରଭୁ ବୋଲି ସମସ୍ତେ କହୁଛନ୍ତି, ପ୍ରକୃତରେ ମୁଁ ଭଗବାନ ପାଇଁ କ'ଣ କରିଛି, ଆଉ ମୋ ପାଇଁ ମୁଁ କ'ଣ କରିଛି, ମୁଁ ଭକ୍ତ ହେଲା ପରେ ମୋ ପାଇଁ ମୁଁ କ'ଣ କରିଛି, ମୁଁ ଭଗବାନ ପାଇଁ କ'ଣ କରିଛି, ଆମେ ପ୍ରତ୍ୟେକ ଭକ୍ତ ଚିନ୍ତା କରିବା ଦରକାର, ସେହି ହିସାବରେ ଭଗବାନ ତୁମକୁ ସାହାଯ୍ୟ କରିବେ। ଆଉ ଅଲ୍ଟରନେଟିଭ୍ ମୋଟିଭ୍ ଯଦି କିଛି ଅଛି, ତୁମର ଅନ୍ୟ ମନୋଭାବ କିଛି ରହିଛି, ସେ ବି କୃଷ୍ଣ ଜାଣିଛନ୍ତି, ତେଣୁ ଜଣେ ଭକ୍ତର ଯେତେବେଳେ ବହୁତ ଭକ୍ତ ସେ ପ୍ରଶ୍ନ କ'ଣ ଆଉ ମୁଁ ଠାକୁରଙ୍କୁ ଡାକିବି, କ'ଣ ଆଉ ଆଜ୍ଞା ଦିନ ଭଜନ କରି କିଛି ହଉନି, ଏଇଆ କରୁନି, କ'ଣ ଏଇ ପିଲାରେ ଏମିତି ହେଇପାରୁନି, ଏଇଟା କାହାକୁ କହୁଛ, ଏଇଟା ନା ମୁଁ ତ ସବୁ କରିଛି, ବହିରଙ୍ଗ କରିଛ କି ଅନ୍ତରଙ୍ଗ କରିଛ, ତ ନିଜକୁ ପଚାରୁ ନା, ଅନ୍ତରଙ୍ଗ ଭଜନ ତୁମେ ନ କରିପାରିଲ ବା ଶରଣାଗତି ତୁମର ଠିକ ସେ ନ ହେଇପାରିଲା, ଯେମିତି ମୁଁ କହୁଥିଲି ଜଣେ ବହିରଙ୍ଗ କ'ଣ ଏଇ, ଜଣେ ରୋଷେଇ କରୁଛି ତାର ବିଶ୍ୱାସ ନାହିଁ ଭଗବାନ ଖାଉଛନ୍ତି ବୋଲି, ଜଣେ ପୂଜା କରୁଛି ତାର ବିଶ୍ୱାସ ନାହିଁ ଯେ ଭଗବାନ ମୋ ପୂଜା ନେଉଛନ୍ତି ଏଠି ଭଗବାନ ଅଛନ୍ତି ବୋଲି, କ'ଣ ହେଇଗଲା, ସବୁ ବହିରଙ୍ଗ ହେଇଗଲା ଆଉ, ସେ ପୂଜାରେ 20 ବର୍ଷ ପୂଜାରେ କାମ କରିଥିବ କିନ୍ତୁ ତାର ବିଶ୍ୱାସ ନାହିଁ ଯେ ମୁଁ ଠାକୁରଙ୍କୁ ଆଉ ଭଗବାନଙ୍କୁ ପୂଜା କରୁଛି ବୋଲି, କ'ଣ ଚାଲିଛି ଚାଲିଛି ଭଗବାନ କରିବା କଥା, ମୁଁ ତାର ତ ବିଶ୍ୱାସ ନାହିଁ, ତାର 20 ବର୍ଷ 25 ବର୍ଷ 30 ବର୍ଷ ପରେ ସେ କହିବ ମୁଁ ଏତେ ଦିନ ଠାକୁରଙ୍କୁ ସେବା କରିକି, ତୁ ଠାକୁର ସେବା କରିଥିଲୁ, ତୋତେ ବିଶ୍ୱାସ ନାହିଁ ପ୍ରଥମରୁ ଯେ ଭଗବାନ ଖାଉଛନ୍ତି ବୋଲି, ଭଗବାନ ଭଗବାନଙ୍କୁ ପିନ୍ଧଉଛି, ଯାହା କେତେ ଭାଗ୍ୟ ମୋର ପ୍ରଭୁଙ୍କୁ ମୁଁ ଛୁଉଁଛି, ତୋର ତ ବିଶ୍ୱାସଟା ନାହିଁ, ତୁ 20 ବର୍ଷ କ'ଣ କରିଥିଲୁ, 20 ବର୍ଷ ପେଟ ପୋଷୁଛୁ, 20 ବର୍ଷ ପେଟ ପୋଷୁଛୁ, ଆପଣ ଏବେ କାଇଁ ଏବେ କାଇଁ ଭଗବାନ ସନ୍ଦେହ କରୁଛୁ, ମୁଁ 20 ବର୍ଷ ପୂଜା କରିଥିଲି, ମୋର କ'ଣ ଫଳ ହେଲା, ମୁଁ ଏତେ ଦିନ ସେବା କରିଥିଲି, ଆରେ ତୋର ଅନ୍ତରଙ୍ଗ କାମଟା କ'ଣ କରୁଛୁ, ଦେଖ ବହିରଙ୍ଗଟା କାଇଁ ଦେଖୁଛ, ବାହ୍ୟ ଜିନିଷ ଦେଖନି, ବାହ୍ୟ ଜିନିଷ ତ ମୁଣ୍ଡ ପିଟିବ, ବାହ୍ୟ ଜିନିଷଟା ଦେଖିଲେ ତୁମେ ମୁଣ୍ଡ ପିଟିବ, ମୁଣ୍ଡ ପିଟିବ ତୁମ ଭରସା ପଳେଇବ। ମୁଁ ଏତେ ଦିନ ବହୁତ ଭକ୍ତ ପ୍ରଶ୍ନ ଆସି, ଏତେ ଦିନ ଆଜ୍ଞା ସେବା କଲା ଭକ୍ତି କଲା କେମିତି ଛାଡ଼ିଦେଲା, ଏତେ ଦିନ କଲା ସେ କେମିତି ଆଜ୍ଞା ଏମିତି ଅସୁବିଧା ଭୋଗୁଛି। ଏଇଟା ବହିରଙ୍ଗ ଗୁଡ଼ାକ କରମଫଳଟା ଖଣ୍ଡନ ହେଇ କେମିତି ହବ, କୃଷ୍ଣଙ୍କ ସିନା ଅନନ୍ୟ ଶରଣାଙ୍ଗତ ହେଲେ କୃଷ୍ଣ ଗ୍ରହଣ କଲେ କରମଫଳଟା ଖଣ୍ଡନ ହବ, ନହେଲେ କାହାର ତ ହବନି, ନାମ ସ୍ତରକୁ ନଗଲେ ତୁମର କରମଫଳ ଖଣ୍ଡନ ହବନି, ତୁମର ନାମ ଉପରେ ବିଶ୍ୱାସ ନାହିଁ, ଜାଣିଶୁଣି ଅପରାଧ କରୁଛ, ଆଉ ତୁମର କ'ଣ କରମଫଳ ଖଣ୍ଡନ ହବ, ମାଡ଼ି ବସିବ କରମଫଳ ଗୁଡ଼ା, କରମଫଳ ମାଡ଼ି ବସିଲେ ତୁମର ଆଉ ବିଶ୍ୱାସ କାହାକୁ, ଗୁରୁକୁ ପାଇବନି ବିଶ୍ୱାସ, ବୈଷ୍ଣବକୁ ବିଶ୍ୱାସ ପାଇବନି, ଭଗବାନଙ୍କୁ ବିଶ୍ୱାସ ପାଇବନି, କରୁଥିଲେ କ'ଣ ହବ, କରିଥିଲେ କିଛି ହବନି। ବାହ୍ୟ ଅନୁଷ୍ଠାନ ବିଶେଷ କିଛି ସହାୟକ ନୁହେଁ, ଏଇଟା ନୂତନ ନୂତନ ଭକ୍ତ ଆମେ ଯେତେବେଳେ ଥିଲେ ଏଗୁଡ଼ା ସବୁ କରୁଥିଲେ, ଯେତେବେଳେ ମେଚ୍ୟୁର୍ଡ଼ ହେଉଛେ ଯାହା କୁହନ୍ତି ପରିପକ୍ୱ ଅବସ୍ଥାକୁ ଆସୁଛି, 10 ବର୍ଷ 5 ବର୍ଷ ଭୋଜନ କଲେଣି ନା, ସବୁ ବାହ୍ୟ ଜିନିଷକୁ ଛାଡ଼, ସବୁ ବାହ୍ୟ ଜିନିଷକୁ ଛାଡ଼, ଆମେ ପଢ଼ୁଛେ ଭକ୍ତି ବିନଶ୍ୟତି, ଷଡ଼ବୀରି ଭକ୍ତି ବିନଶ୍ୟତି, ଆଉ ସେ ନୂଆ ଭକ୍ତ ହେଇଥିଲେ ସେ ହାଲୁଆ ପୁରୀ ସେ କ'ଣ ପକୋଡ଼ା ସେ ପନିର ଯାହା ମିଳିଲା ଖାଇଦିଅ, ଯେଉଁଠି ଯାହା ହେଲା କରିଦେଉଥିଲେ, ଯେଉଁଠି ଯାହା ହେଲା ଗପ ମାରୁଥିଲେ, ଆରେ ଏଠି ସେ ବର୍ତ୍ତମାନ ନୂଆବେଳେ ଆମକୁ ଶିଖାଯାଉଛି ଅତ୍ୟାହାର ପ୍ରାୟଶ୍ଚ ପ୍ରଜଳିତ ନିୟମ ଆଗ୍ରହ, ନୂଆ ଭକ୍ତ ପ୍ରଥମେ କ'ଣ ନୂଆ ଭକ୍ତମାନଙ୍କୁ ପଢ଼ିବାକୁ ପଡ଼ିବ, କେଉଁଟା ନାହିଁ, ଏଇଟା ଉପଦେଶାମୃତ, ଉପଦେଶାମୃତଟା ନୂଆ ଭକ୍ତମାନଙ୍କୁ ପଢ଼ିବାକୁ ପଡ଼ିବ। ଆମେ 20 ବର୍ଷ ଭକ୍ତ କଲା ପରେ ଦେଖିଲା ଆମେ ସେଇଟାକୁ ଭଲ କରୁନଥିବା, ତାହେଲେ ଆମେ କ'ଣ ଆମକୁ କ'ଣ ଲାଗିବ, ଆମେ କେଉଁ ସ୍ତରକୁ ଯିବା, ବୟସ ଯେତେବେଳେ ବଢ଼ୁଛି ଭକ୍ତିରେ ଯେତେବେଳେ ଆମେ ଅଧିକା ଦିନ ରହିଯାଉଛେ, କିଛି ବି ଗୋଟେ ପାର୍ଟକୁ ଯାଅ, ଗୋଟେ ଲାଇନ୍କି ପଳାଅ, କିଛି ଗୋଟେ ଅନୁଭବ କର, ନହେଲେ ବଡ଼ ହଇରାଣ ହେବାକୁ ପଡ଼ିବ, କିଛି ଅନୁଭବ କର, ହେଲେ ଗୁରୁଙ୍କର ଶକ୍ତି, ନହେଲେ ଭଗବାନଙ୍କର ଶକ୍ତି, ନହେଲେ ପରମ୍ପରାଚାର୍ଯ୍ୟଙ୍କର ଶକ୍ତି, ନହେଲେ ସେବାର ଶକ୍ତି, ନାମ କିଛି ଗୋଟେ ଅନୁଭବ କର, ଅନୁଭବ ନକଲେ ତୁମକୁ ଶୁଖିଲା ଲାଗିବ, ଗୋଟେ ଶୁଖିଲା ଲାଗିବ, ଶୁଖିଲା ଲାଗିଲେ ତୁମକୁ ଖାଲି ଚିଡ଼ଚିଡ଼ା ଲାଗିବ, ବିରକ୍ତି ଲାଗିବ, କୁଆଡ଼େ କିଛି ରହିପାରିବନି, ହେଲେ ବୁଲାଡ଼ିଆ ବୁଲାଡ଼ିଆ, ମାଲିକ ନଥିବା କୁକୁର ଦେଖିଛ ନା, ମାଲିକ ନଥିବା କୁକୁର ସେ କ'ଣ କହୁଥିବ, ସ୍କୁଲ ପିଣ୍ଡାରେ ଶୋଇଲେ ସକାଳ ଉଠିଲା ବେଳକୁ ମାଷ୍ଟର ପିଟିଲାଣି, ହେଣେ ପେନ୍ ପିଟିଲାଣି, ଛୁଆ ଟେକା ମାରିବେ, କ୍ଲବ ଘରକୁ ଆସିଲେ ଟୋକା ଟେକା ମାରିବେ, ଗାଁ ପିଣ୍ଡାକୁ ଉଠିଲେ ରାସ୍ତାରେ ହେଲେ ସାଇକେଲ ବାଲାକୁ କେଉଁଠି ମାରିବେ, ସେ କେଉଁଠି ନାହିଁ, ଖାଲି ଖାଲି ଦୌଡ଼ୁଥିବ, କୁକୁର ଏଇ ଯେଉଁ ବୁଲା କୁକୁର କ'ଣ କରୁଛନ୍ତି, ଖାଲି ଏପଟ ସେପଟ ଏପଟ ସେପଟ ଦୌଡ଼ିବେ, ଯାହା ପିଣ୍ଡାକୁ ଉଠିବ ଫୋପାଡ଼ି, ତାର ମାଲିକଟା ନାହିଁ, ଆଉ ଜୀବର ଅନନ୍ୟ ଆଶ୍ରୟ ନ ହେଇପାରିଲେ ଭଗବାନଙ୍କ ପ୍ରତି ତାର ଗୋଟେ ଆଶ୍ରୟ ନ ଆସିପାରିଲା, ଭଗବାନ ସମ୍ବନ୍ଧ ଗୋଟେ ଅନୁଭବ କିଛି ନ ଆସିଲା, ଭକ୍ତିର ଅନୁଭବ ପ୍ରଭୁଙ୍କୁ ଏତେ ପାରାଫାନାଇଲିଆ ଦେଇଛନ୍ତି ଜୀବ ପାଇଁ, ଗୋଟେ ଜଣେ ଭକ୍ତ ପାଇଁ ଭଗବାନଙ୍କର କେତେ ବଡ଼ କରୁଣା, ଯେଉଁଟା ବିଚାର ବି କରିହେବନି, ଯଦି ତୁମେ ଟିକିନିକ ଟିକିନିକ ପଡ଼ିବାରେ ଭଗବାନ ଏତେ ଦୟାମୟ, ଅଲଗା ପ୍ରୋସେସ୍ରେ ଦେଖ ଗୋଟିଏ ରାସ୍ତା ଯେମିତି ଯୋଗରେ କ'ଣ ସେଇ ଯୋଗ ନା, ଆଉ କିଛି କଲେ ଯୋଗର ଫଳ ମିଳିବ, ପୁଣ୍ୟରେ ସେଇ ଗୋଟିଏ, ଦାନରେ ସେଇ ଗୋଟିଏ, ଭକ୍ତିରେ କେତେ ପ୍ରକାର ଜିନିଷ ରହିଲା, ତୁମେ ଯାହାକୁ ଗୋଟେ ଉପରେ ବିଶ୍ୱାସ କରିଦେଲେ ତୁମେ ବଞ୍ଚିଯିବ, ଅନୁଭବ ନେଇ ଆସିଲେ, ଗୁରୁ ରହିଲେ, ଭଗବାନ ରହିଲେ, ଭାଗବତ ରହିଲେ, ତୁଳସୀ ରହିଲେ, ଗଙ୍ଗା ରହିଲେ, ଗୋମାତା ରହିଲେ, ଯଦି କାହା ଉପରେ ବିଶ୍ୱାସ କରିନବ, ଅନୁଭବ ନବ, ଭକ୍ତି ଅନୁଭବ, ତାହେଲେ ଭକ୍ତିରେ ବଞ୍ଚି ହବ, ନହେଲେ କିଛି ଦିନ ଗଲା ପରେ ଯେତେ ଦେଖ ଯିଏ ଯେତେ ପୁରୁଣା ହେଉଛି ସିଏ ସେତେ ଏକ୍ସପର୍ଟ ହେଉଛି, ଯିଏ ଯେତେ ପୁରୁଣା ହେଇଯାଉଛି ତାର ସେ କାମ ପ୍ରତି ଇଣ୍ଟରେଷ୍ଟ ଆସୁଛି, ସେତେ ଏକ୍ସପିରିଏନ୍ସ ହେଇଯାଉଛି, ବାହାର ଦୁନିଆରେ ତୁମେ ଦେଖୁନା ଗୋଟେ ମେକାନିକ ଦେଖ ସେ କେତେ ଜିନିଷ ଜାଣିଦେଉଛି, ଏ ଯେଉଁ ଓକିଲ ଅଛନ୍ତି, ଯେଉଁ କ୍ଲର୍କ ଅଛନ୍ତି, ଯେଉଁ ପିଅନ୍ ଅଛନ୍ତି, ଯିଏ ଯେଉଁ ସ୍ଥିତିରେ ଅଛନ୍ତି ଦେଖ ସେ ଯେତେ ପୁରୁଣା ହେଇଗଲେ ସେ ସେତେ ସବୁ ଟ୍ରିକ୍ ଜାଣିଦେଲେ, ତାଙ୍କ ସବୁ ସହଜ ହେଇଯାଉଛି, ଆମର କ'ଣ ଯେତେ ପୁରୁଣା ହେଉଛି ଆମେ ସେତେ କଷ୍ଟ, ଯେତେ ପୁରୁଣା ହେଇଯିବ ତୁମକୁ ସେତେ ଭକ୍ତିରେ ସେତେ କଷ୍ଟ ଲାଗିବ, କାହିଁକି ଗଛଟା ଯେତେ ବଢ଼ିବ ତାର କ'ଣ ଦରକାର, ସେ ଖାଲି ବଢ଼ୁଛି ତାର ସେତିକି ଖାଦ୍ୟଟା ହିଁ ଦରକାର ନା, ଆଉ ତାକୁ ପାଣିଟା ତା ଚେରଟା ବଢ଼ିବାର ଅଛି, ପାଣି ମିଳିବାର ଅଛି, ସୂର୍ଯ୍ୟକିରଣ ସେଥିପାଇଁ ସେ ମୋଟାଟା ହେଉଛି, ଗଛଟା ବଢ଼ୁଛି ନା ଫଳ ଫୁଲ ଦେଉଛି, ତ ଖାଦ୍ୟ ଦରକାର, ସେଇଟା ଆମେ ଯେତେ ଭକ୍ତିରେ ଆଗକୁ ଯାଉଛେ ବା ପୁରୁଣା ହେଇଯାଉଛେ ଆମର କ'ଣ ଭଗବାନ ଭଗବତ ସମ୍ବନ୍ଧରେ ସେତେ ଦୃଢ଼ ହବାର ଅଛି, ନହେଲେ ସବୁ ଜିନିଷ ଗୁଡ଼ା ତୁମକୁ ଧୀରେ 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 ଇମାଜିନାରୀ ଲାଗିବ, କଳ୍ପନା ଲାଗିବ, ଅସମ୍ଭବ ଲାଗିବ, ନିରାଶ ଲାଗିବ, କାହିଁକି ଗୋଟେ ଅନୁଭବ କିଛି ଆସିବନି ନା, ଅନୁଭବ ନ ଆସିଲା ମାନେ ଏ ଅସୁବିଧାଟା ହବ। ଆଉ ଅନୁଭବଟା କ'ଣ ମାନେ, ଅନୁଭବ ମାନେ କ'ଣ, ଗୋଟେ କ'ଣ କଳ୍ପନା ନା କ'ଣ, ଅନୁଭବଟା ମାନେ ଗୋଟେ କ'ଣ କଳ୍ପନା କି, ଅନୁଭବ ଯେଉଁ ଆମେ କହୁଛେ ସେଟା କ'ଣ ଗୋଟେ କଳ୍ପନା କି, ସେଟା ପରମାତ୍ମା ତୁମକୁ ଗୋଟେ ତୁମର ବ୍ୟାକୁଳତା ତୁମର ସିରିୟସନେସ୍ ଦେଖିକି ତୁମକୁ ଗୋଟେ ଜାଗାରେ ସହାୟତା କରିବେ, ଆଉ ଏଭଳି ଏକ ପରିସ୍ଥିତି ତୁମକୁ ସହାୟତା କରିବେ ବା ତୁମକୁ ଗୋଟେ ଅନୁଭବ ଦେବେ, ସେଟା ପରମାତ୍ମାଙ୍କ ଦ୍ୱାରା ତୁମର ବିଶ୍ୱାସଟା ଆହୁରି ବଢ଼ିବ। ଆଉ ତୁମେ କ'ଣ ଗୋଟେ ମନର ଅନୁଭବ କରିବେ କି ହଁ ଏମିତି ହେଇଥିବ ଆଉ, ଏଇଟା ପଢ଼ିଲେ ଆଉ ଏମିତି ହେଇଥିବ ଆଉ, ଏଇଟା ଏଇଟା କ'ଣ ଏକ୍ସପିରିଏନ୍ସ ନା କ'ଣ, ସେମିତି ନାହିଁ ଯେ ଭଗବାନ ସାହାଯ୍ୟ କଲେ, ଯେମିତି ମେଡ଼ିକାଲରେ ଲୋକ ଗୋଟେ ରୋଗୀ ରୋଗୀକି ନେଇକି ଯାଉଥିବ, ତା ଗାଡ଼ି ପମ୍ପଚର୍ ହେଇଗଲା କ'ଣ ହେଇଗଲା, ଆଉ ଗୋଟେ ଗାଡ଼ିବାଲା ଆସିଲା ତାକୁ ଧରିକି ନେଇ ଚାଲିଲା, ହଁ ଭାଇ ଆସ ଟେମ୍ପୁରା କ'ଣ ହେଇଛି ଅସୁବିଧା ହେଇଛି ଆସ 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 ତୁମ ରୋଗୀ, ସେଠି କ'ଣ କହୁଛି ଭଗବାନ ମୋତେ ସାହାଯ୍ୟ, ତାର ଗୋଟେ ଏକ୍ସପିରିଏନ୍ସ ହେଇଗଲା, ସେ ପ୍ରଭୁଙ୍କୁ ଡାକୁଛି କ'ଣ କରାହବ କେମିତି ଯିବ, ମୋତେ ମେଡ଼ିକାଲରେ ମୋ ଟେମ୍ପୁଟା ଖରାପ ହେଇଗଲା କି ଗାଡ଼ିଟା ଖରାପ ହେଇଗଲା କେମିତି ଯିବା, ଏଇ ସିରିୟସ୍ ରୋଗୀ ଅଛି, ସେ ସମୟରେ ଆଉ ଗୋଟେ ଗାଡ଼ି ଚଲାଇଲା, ସେ ଭଗବାନ ଡାକୁଛି ଆଉ ଗୋଟେ ଗାଡ଼ି ଚଲାଇଲା, ତାହେଲେ କ'ଣ ହବ ସେ ଆରେ ତାର ତାର ବିଶ୍ୱାସ ଆସିଗଲା, ହେଲେ ତାର ଗୋଟେ ଅନୁଭବ ରହିଲା ଯେ ଭଗବାନ ଡାକିଲେ ଭଗବାନ ଶୁଣନ୍ତି, ସେ ଗୋଟେ କେଉଁଠି ତା କଥା ପାଇଁ ମନ ପଡ଼ିଗଲା ଯେ ତା କଥାଟା, ସେ ଗୋଟେ ଆମର ମାତାଜୀ ଜଣେ ଭକ୍ତ ଅଛି, ସେ ଭାଗବତ କଥାକୁ ଯାଇଥିଲି, ସେ ଆମ ଟିଚର ଅଛନ୍ତି, ସେ ଜପଫପ କରନ୍ତି, ଆଗରୁ ଭକ୍ତ ନଥିଲେ, ସିଏ ତାଙ୍କର ଆଉ ଜଣେ ଯେଉଁ ଟିଚର ଷ୍ଟାଫ୍ ଅଛନ୍ତି ମାତାଜୀ ଜଣେ ଅଛନ୍ତି, ସିଏ ଜପଫପ କରନ୍ତି, ଏକ ବି ତାକୁ ମନ ପଡ଼ିଲା ବିଶ୍ୱାସ କରୁ ତା କଥା କେମିତି, ସିଏ ତାଙ୍କୁ ସବୁବେଳେ କହୁଛନ୍ତି ଟିକେ ନାମ ଭାମ କରୁନା, ଇଏ କରୁନା, ଜପ ଟିକେ କରୁନା, ସେ ଗୋଟେ ସ୍କୁଲରେ ଅଛନ୍ତି, ଇଏ ଛୁଆ ପିଲା ତାର ଧନ୍ଦାର ଆଉ କିଛି କରେ, ନାମ କଲେ ଭଗବାନ ସବୁ ସାହାଯ୍ୟ କରିବେ ସବୁ କିଛି କରିବେ, ସେ ମାତାଜୀ କ'ଣ କରନ୍ତି ନା, ସିଏ ଶୁଣନ୍ତି ଆଉ କିଛି ଷ୍ଟାଫ୍ ତ ଷ୍ଟାଫ୍ କହୁଛନ୍ତି କହୁଛି ଇଏ ତିଳକ ବିଳକ କରନ୍ତି ଜପ କରନ୍ତି ସ୍କୁଲ ଯାଆନ୍ତି, ତାର ଗୋଟେ ଝିଅଟା ଆଉ ଗୋଟେ ପୁଅଟେ ହେଇଛି, ନୂଆ ପୁଅଟା ପୁଅଟା ଅଳ୍ପ ଦୁଇ ଚାରି ମାସର ପୁଅ ହେଇଛି, ତାର ଗୋଟେ ଛାତିରେ କଫ ଜମିଗଲା, ତାର ଛାତିରେ କଫ ଜମିଗଲା, ଡକ୍ଟର ନେଇଗଲା କେଉଁଠି ମେଡ଼ିକାଲକୁ, ମେଡ଼ିକାଲ ଡକ୍ଟର କହିଲେ ତୁମେ ଶୀଘ୍ର ବରହମପୁର ନେଇକି ପଳାଅ, ଶୀଘ୍ର ବରହମପୁର ନେଇକି ପଳାଅ, ଛୁଆର କଫ ଜମିଗଲାଣି, ସେ ଆଉ ନିଶ୍ୱାସ ପ୍ରଶ୍ୱାସ ନେଇପାରିବନି, କୁଆଡ଼େ କ'ଣ ହେଇଯିବ, ତୁମେ ବରହମପୁର ନେଇ ପଳା, ସାଙ୍ଗେ ସାଙ୍ଗେ ଗାଡ଼ି କରି ଯେତେବେଳେ ବରହମପୁର ନେଉଛି, ବାଟରେ କ'ଣ କରୁଛି ନା, ସେ ଶୁଣିଥିଲା ମହାମନ୍ତ୍ର, ମହାମନ୍ତ୍ର ଜପ କଲେ ତୁମର ସବୁ ଠାକୁର ସବୁ ଭଲ କରିଦେବେ, ସେ ଶୁଣିଛି ସେ ମାତାଜୀ କତୁରୁ, ତା ଷ୍ଟାଫ୍ କତୁରୁ, ସେ ବି ମାତାଜୀ ତାକୁ ଶିଖି କହିଛି, ଇଏ ତାର କ'ଣ କଲା, ଛୁଆର ଛାତିଟାକୁ ଖାଲି ଘସିଲା ମହାମନ୍ତ୍ର କହିକି, ସେ ଗାଡ଼ି ସାରା, ସେ ଆସ୍କାରୁ ଯିବ ବରହମପୁର, ଆସ୍କାରୁ ବରହମପୁର ମିନିମମ୍ ଦେଢ଼ ଘଣ୍ଟା ରାସ୍ତା, ଘଣ୍ଟାଟେ ପାଖାପାଖି ରାସ୍ତା, ସେ ତାର ଘଣ୍ଟାଟା ଖାଲି ତାର ଛାତିଟାକୁ ନେଲା, ନେଇକି ଦେଲା ବରହମପୁର ମେଡ଼ିକାଲ, ତା ମେଡ଼ିକାଲ କଲେଜ ବଡ଼ ମେଡ଼ିକାଲ ନା, ସେଥିରେ ତାକୁ ଆଡ଼ମିସନ କରାଇଲା, ଡକ୍ଟର ଚେକ୍ କଲା ନା କିଛି ଆଉ ନାହିଁ, ତମେ ନେଇଯାଅ କିଛି ନାହିଁ, ସେ କହିଲା ଛୁଆଟା ମୁଁ ଘରେ ଦେଖୁଥିଲି ତାର ନିଶ୍ୱାସ ନେଇପାରୁନଥିଲା, ମେଡ଼ିକାଲ ହୋଇଗଲା ବେଳକୁ କଫ ଜମି ଯାଇଥିଲା ଏମିତି ହେଉଥିଲା, ଏଇଠୁ ଇଏ ଭିତରେ ଆସିଲା ଭିତରେ ମୁଁ ମହାମନ୍ତ୍ର କରିକି ଇଏ କରିଥିଲି, ତାର ଭଲ ହେଇଗଲା, ତାପରେ ତମେ ତିଳକ ମାରି ଆରମ୍ଭ ହବ କ'ଣ, ସ୍ୱାମୀ କହିଲା ମୁଁ ଆଜ୍ଞା ଆମିଷ ଆମିଷ ଖାଇବିନି, ମୋ ଠାକୁର ମୋ ଛୁଆକୁ କିଏ ବଞ୍ଚେଇଲେ, ଭଗବାନ ବଞ୍ଚେଇଲେ ନାମ କଲେ, ତାପରେ ତମଠୁ ତିଳକ ମାରିକି ତାର ଏବେ ବର୍ତ୍ତମାନ ଭକ୍ତ ଆଉ କ'ଣ, ସେ କ'ଣ ପାଇଲା ଗୋଟେ ତାର ଅନୁଭବ ପାଇଲା, ସେଇ ଅନୁଭବଟା ତା ଜୀବନରେ ସେ ଧରିବାର ଅଛି, ତା ମାନେ ନୁହେଁ ଯେ ଏତିକି ହେଇଗଲା, ଆମ ଭଗବାନଙ୍କୁ ପାଇବାର ଅଛି, ଭଗବାନ ପାଇବା ଗୋଟେ ଏଇଭଳିଆ ଅନୁଭବ, ଏଇଭଳିଆ ବ୍ୟାକୁଳ, ତାହେଲେ ସିଏ ଯୋଉ ତା ଛୁଆଟାକୁ ଯୋଉ ଛୁଆର ଛାତିରେ ମହାମନ୍ତ୍ର କରିକି ଯୋଉ ଘସିଛି, ସେ କେମିତି ଘସିଥିବ, ସେଇଟା ସେଇ ସମୟରେ ଆସିଥିବ, ତାପରେ ଆଉ ଆସିବନି ବାପା, ସେଇଟା ସେଇ ସମୟରେ ଆସିଥିବ, ଭଗବାନ ସେଇଭଳିଆ ଶୁଣନ୍ତି, କାରଣ ମୋର ଗୋଟିଏ ପୁଅ, ଏ ପୁଅ ମୋର ଚାଲିଯିବ ଯଦି ଭଗବାନ ନ ବଞ୍ଚେଇବେ, ମୁଁ ଶୁଣିଥିଲି ଯେ ପ୍ରଭୁ ଯଦି ବଞ୍ଚେଇବ, ସିଏ ଯେମିତି କାନ୍ଦୁଥିଲା ଭଗବାନଙ୍କୁ ସେମିତି କାନ୍ଦିକି ପାଆନ୍ତି, ଦ୍ରୌପଦୀ ସେମିତି କାନ୍ଦିଥିଲେ, ଦ୍ରୌପଦୀଙ୍କର ଅନୁଭବ ଆଉ କାହାର ନାହିଁ, ସେ ଅନୁଭବଟା ଆଉ କାହାର ନାହିଁ, କୁନ୍ତିଙ୍କର ଅନୁଭବ ଆଉ କାହାର ନାହିଁ, କାରଣ ଏଇଟା ତାଙ୍କର ପର୍ସନାଲ ଅନୁଭବ ସବୁ, ବ୍ୟକ୍ତିଗତ ଅନୁଭବ, ଆଉ ଭଗବାନ ଯେଉଁମାନେ ପାଇଛନ୍ତି ସେ ସେଇଭଳିଆ କାନ୍ଦି କାନ୍ଦିକି ପାଇଛନ୍ତି, ସେଟା ସବୁବେଳେ ଆସିବନି, ସେଟା କୃଷ୍ଣ ଯେତେବେଳେ ଦୟା କରିବେ କୃପା କରିବେ ତୁମକୁ ସେଇଭଳି ପରିସ୍ଥିତିରେ ପକେଇବେ, ହସ ଖୁସି ମୌଜ ମଜଲିସରେ ହୋ ହାଲାରେ, ଏ ଯୋଉ କ'ଣ ଏଇଟା ଆମ ଆମ ସାର ସବୁବେଳେ କୁହନ୍ତି କିରେ ଗୋଟେ ମାଛ ଗାୟଳ ଭଳିଆ କ'ଣ ହଉଛ, ମାଛ ଧରୁଛ କିରେ ଏଇଠି ପୋଖରୀରେ ମାଛ ଧରନ୍ତି ଦେଖିଛ ନା, କ'ଣ ଏଇଟା ଗୋଟେ କହନ୍ତି ଗାଁ ଗାଁରେ ତାଙ୍କର ଯୋଉ ଗାଁ ପୋଖରୀ ଥାଏ ଇଜମାଇଲ ନା କ'ଣ କୁହନ୍ତି ମୁଁ ତାକୁ, ଗାଁରେ ଗୋଟେ ପୋଖରୀ ନଥିବ ଯୋଉ ପୋଖରୀରେ ସମସ୍ତଙ୍କର ଅଧିକାର ଥାଏ, ସେ ଇଜମାଇଲ ପୋଖରୀ ନା କ'ଣ କୁହନ୍ତି, ସେମିତି କିଏ ମାଛ ଧରିପାରିବେନି, ତାଙ୍କର ଗୋଟେ ଡେଟ୍ କରାହବ, ପାଣି କମିଯିବ ଖରାଦିନ ଗୋଟେ ଡେଟ୍ କରାହବ, ଆଜି ମାଛ ଧରାହବ, ସେଠି ଯାହା ହୁଅନ୍ତି ଦେଖିଛ ନା, ହ୍ୟାଲୋ ଇଏ ତାପରେ ମାଟି ବସିବ, ସିଏ ତାପରେ ମାଟି ବସିବ, ହୋ ହାଲା ଯେମିତି ହଉଥିବ ଇଏ ବାବା, ଇଏ ସବୁ ସେ କାମ ନୁହେଁ, ଇଏ ହୋ ହାଲା ଧନ୍ଦା କରିକି ତୁମେ ଭାବୁଛ ଦିନ କଟେଇଦବ, କଟି କଟି ଯିବ, ବୁଢା ବୟସ ହେଇଗଲା ମାନେ ଗଲା, ସେତେବେଳେ କରମ ଫଳ ସେଗୁଡ଼ ସବୁ କରମ ଫଳଟା ତ ଭଗବାନ ସାହାଯ୍ୟ ନ କରୁଥିବ ଆମକୁ, ଆଉ ସେ କରମ ଫଳଟା ପୁଣି ସେ ଦୁଃଖ ଆସିଯିବ ମନକୁ, ଆଉ ପୁଣି ଜୀବାତ୍ମା ତ ଆଉ କିଛି ପାଇଲାନି ନା, ତାର ଯେଉଁ ଫ୍ରି ହେବା ପାଇଁ ତାର କର୍ମ ବନ୍ଧନରୁ ମୁକ୍ତ ହେଇଥିଲେ, ସେ ଟିକେ ପ୍ରଭୁଙ୍କ ପାଖରେ ସମ୍ବନ୍ଧିତ ହେଇଥାନ୍ତା ଶରଣା, ହେଟା ନ ହେଇପାରିଲା ବେଳକୁ ସେ ଦୁଃଖ ପୁଣି ଆସିଯିବ, ଆଉ ହା ମନରେ ହସ ଖୁସି ଆଉ ସନ୍ତୋଷ ବି ଆସିବନି, କର୍ମୀ ଲୋକର ଯେଉଁ ସନ୍ତୋଷଟା ଆସିବ, ଭକ୍ତର ବି ଯଦି ଭକ୍ତି ନ କରିଥିବ ସନ୍ତୋଷ ଆସିବନି, କାହିଁକି କର୍ମୀ ଲୋକ କ'ଣ, ସେ ତ ଭକ୍ତରେ ଜାଣିନି, ତାର ଡ୍ୟୁଟିଟାକୁ ସେ ଫିନିଶ କରିଦେଇଛି, କେବେ ବି ଏଇ ଯେଉଁ ବଡ଼ ବଡ଼ ନେତାମାନେ ଯେଉଁ ମରୁଛନ୍ତି, ଯେଉଁମାନେ ଦେଶ ପାଇଁ କରିଛନ୍ତି, ଯେମିତି ଅଟଳ ବିହାରୀ ବାଜପେୟୀ ଚାଲିଗଲା, କି ମୋଦି କାଲି ଚାଲିଯିବ, ସେମାନେ କେବେ ରିପେଣ୍ଟ କରିକି ଯିବେନି, ଅନୁତାପ କରିକି କେବେ ଯିବେନି, କାରଣ ତାଙ୍କ ଜୀବନରେ ଦେଶ ପାଇଁ କିଛି କରିଛନ୍ତି, ତାଙ୍କ ଲେବୁଲରେ ସେ ପୁରା ସାଟିସ୍ଫାଏଡ୍, ସେ ସାଟିସ୍ଫାଏଡ୍ ପୁରା ଖୁସି ଅଛନ୍ତି, କାରଣ ଆମ ଜୀବନରେ କିଛି ଆମେ କରିଛୁ, ସେ କାଶ୍ମୀର ଏଇଟା କରୁଛୁ, ଏଠି ଏହା କରୁଛୁ, ରାମ ମନ୍ଦିର କରୁଛୁ, ଜୀବନରେ ତାଙ୍କର ବହୁତ, ଏ ଗୋଟେ ବୁଢ଼ୀଟା ଗୋଟେ ସେ ପେପର ଦେଇଥାଏ, ସେ ବୁଢ଼ୀଟା ସେ ରାମ ମନ୍ଦିର ଯେଉଁଠୁ ଭାଙ୍ଗିଲେଣି, ସେ ସେଦିନରୁ କ'ଣ ପାଣି ପିଇକି ନା କ'ଣ ନା କ'ଣ ଫଳ ଖାଇ ଖାଲି ରହିଛି, ରାମ ମନ୍ଦିର ମୋର କେବେ ହବ, ସେ ତାପରେ ଅର୍ଣ୍ଣ ଖାଇଲା, ବାହାର ଲୋକ ବି କେତେ ଅଛନ୍ତି ଦେଖ ତାଙ୍କର ଗୋଟେ ସମର୍ପଣ ନିଷ୍ଠା କେମିତି ରହିଛି, ସେମାନେ ମୃତ୍ୟୁ ପୂର୍ବରୁ କେବେ ବି ରିପେଣ୍ଟ କରିବେନି, ଆମେ ଭଗବାନ ପାଖକୁ ନ ଯାଇପାରନ୍ତି, ପ୍ରଭୁ ନେବେ ଆମେ କ'ଣ ଯିବା, ସିଏ ନେବେ ସେ ନ ନେଇପାରନ୍ତି, କିନ୍ତୁ ମନ ଭିତରେ କେବେ ହେଲେ ଆମର ଗୋଟେ ଅଭାବ ରହିବା ଉଚିତ ନୁହେଁ ଯେ ମୁଁ ପ୍ରଭୁଙ୍କ ପାଇଁ କିଛି ଜୀବନରେ କରିପାରିଲିନି, ଭଗବାନ ମୋତେ ମୁଁ ଶୁଦ୍ଧ ଭକ୍ତି କରିପାରିଲିନି, ପ୍ରଭୁ ମୋତେ ନେବେ ନ ନେବେ ମୁଁ ସେତେ ବଡ଼ ଭକ୍ତ ନୁହେଁ, କିନ୍ତୁ ମୋର ଯେତିକି ବଡ଼ ମୋ ଗୁଣି ଚୁମସା ଭଳିଆ ମୁଁ ଯେତିକି ପାରିଛି ସେତିକି ଭଗବାନ ପାଇଁ କରିଛି, ଜଣେ ତ ମୃତ୍ୟୁ ପୂର୍ବରୁ ଜଣେ ଭକ୍ତ ଏତିକି ସାଟିସ୍ଫାଏଡ୍ ହେବା ଦରକାର, ନହେଲେ ସେ କ'ଣ ଲେଖିଲେ ଚରମେ ପଡ଼ିବ ଏବେ ନା ଭଜିଲେ ଯଶୋଦା ସୁତ ଚରମେ ପଡ଼ିବ ଲାଜେ, ସେ ପଦ ସବୁ ଲେଖି ଯାଇଛନ୍ତି ନା, ଆଉ ଲାଜ ଲାଗିବ ତୁମକୁ, ବହୁତ ଅନୁତାପ ଆସିବ ଭକ୍ତର ବେଶୀ ପାଇଁ ବେଶୀ ଅନୁତାପ ଆସେ, ଯଦି କାରଣ କର୍ମୀ ଲୋକ କ'ଣ ତାର ଗୋଟେ ପାପଟା କ'ଣ ସେ ଜାଣିନି, ସେ ତାର ଭୋଗୀ ଭୋଗିଆ ଚାଲିଗଲା, ଘର ସଂସାର ପାଇଁ କରିଦେଲା, ତାର ସେ କହିବ ମୁଁ ଠିକ ମୋ କାମ ସବୁ ସରିଗଲା, ଦୁଃଖ ପାଆନ୍ତୁ ବରଂ ତାଙ୍କ ମନରେ ଗୋଟେ ସନ୍ତୋଷ ରହିଛି, ଯା ମୋ ଝିଅଟା ମୋର ଆମେରିକାରେ ଆଜ୍ଞା ଅଛି, ଦୁଃଖ ପାଉ ବରଂ ତାର ମେଟେରିଆଲ କାମଟା ସେ ସାରିଦେଇଛି ନା, କିନ୍ତୁ ଆମେ କ'ଣ କରିବା, ଆମେ ଭଗବାନ ପାଖକୁ ଯିବା କି ନା, ସେଟା ତ ପ୍ରଭୁଙ୍କ ହାତରେ ଗୁରୁଙ୍କ ହାତରେ, କିନ୍ତୁ କମ୍ ସେ କମ୍ ଆମେ ଗୁରୁ ବୈଷ୍ଣବଙ୍କ ପାଇଁ ଭଗବାନଙ୍କ ପାଇଁ କିଛି କରିବାର ଅଛି ଜୀବନରେ, ଭଗବାନ ତ ଅନନ୍ତ, ତେଣୁ ଆମେ ମୃତ୍ୟୁ ପୂର୍ବରୁ କମ୍ ସେ କମ୍ ପ୍ରଭୁଙ୍କୁ ଏତିକି କହିପାରିବା, ପ୍ରଭୁ ମୁଁ ଯେତିକି ମୋର ସାମର୍ଥ୍ୟ ମୁଁ ଗୁଣି ସମୟ ଭଳିଆ କରିଛି, ଆଉ ଯାହା ହେଲା ଆପଣଙ୍କ ହାତରେ, ବର୍ତ୍ତମାନ ତ ମୋ ଦ୍ୱାରା ଭଜନ କ'ଣ ଭଜନ ସବୁବେଳେ ମାଳି କରିପାରିବ ନା କ'ଣ, ହେଲେ ଆଉ ବୁଢ଼ା ହେଇଗଲେ ମାଳି ମାଳି କରିପାରିବ, ମାଳି ଟେକିପାରିବ, ହାତରେ ମାଳି ବସିବ, ଏ ଜ୍ୱର ହେଲାବେଳକୁ ମାଳି ବସୁଛି, ଏ ଜ୍ୱର ହେଇଗଲାବେଳକୁ ମାଳି ବସୁଛି, ଏ ପଡ଼ିଥିବ କୁଆଡ଼େ, ତୁମ ହାତ ଗୋଡ଼ ଚାଲୁନଥିବ ସେଠି ତ ପଡ଼ିଥିବ, ଆଉ ଏ ପବନ ତ ଯାହା ଆସ ନକଲେ ଦେହରେ ସହିଲା, ଆଉ ଦେହରେ ପବନଟା ନ ଗଲେ ତୁମେ କ'ଣ କରିବ, ସବୁ ୱିକ୍ ହେଇଗଲା, ଲିଭର ୱିକ୍ ହାର୍ଟ ୱିକ୍ ସବୁ ହେଇଗଲା, କିଛି ତ ଗୋଟେ ମନ ସିନା କାମ କଲେ ତୁମେ କ'ଣ ହବ, ଆଉ ସବୁବେଳେ କ'ଣ ମାଳି ଜପ କରିପାରିବା, ସେ ଚେତନଟା, ସେ ଚେତନଟା ଯଦି ଭଗବାନ ଆମ ପ୍ରଭୁଙ୍କ ପାଇଁ କିଛି କରିଥିବା, କୃଷ୍ଣ ଆମ ଚେତନଟାକୁ ଗ୍ରହଣ କରିଥିବେ, ତାହେଲେ ସିଏ ରିଫ୍ଲେକ୍ଟ କରିଦେବେ, ସ୍ମରଣ ଗୋଟେ ପକେଇଦେବେ, ଅନୁଭବଟା ସେ ତାଙ୍କରି କତିରୁ ଆସେ, ଏଇ କଥାରେ ପଡ଼ିଛି, ଯେମିତି ସେ ମାତାଜୀ କଥା ମୁଁ କହୁଥିଲି, ସେ ଅନୁଭବଟାକୁ ଜୀବନ ଜୀବନରେ ଭଗବାନ ଯେ ବି ଭକ୍ତ ହେଇଛି କେହି କହିପାରିବେନି ତାର ଅନୁଭବ ନାହିଁ ବୋଲି, କିଏ ବି ଭକ୍ତ ହେଇଛି ତାର କିଛି ଅନୁଭବ ଅଛି, ପରମାତ୍ମା ତାକୁ ଦେଇଛନ୍ତି କେମିତି ବିପଦ ବେଳେ ସାହାଯ୍ୟ କରିଛନ୍ତି, କିନ୍ତୁ ସେ ଅନୁଭବଟାକୁ ଧରିବାର ଅଛି, ଆଉ ସରଳ ବିଶ୍ୱାସଟା କ'ଣ ଏମିତି ଗୋଟେ ଅଟୋମେଟିକ୍ ହେଇଯିବ ନା କ'ଣ, ଶାସ୍ତ୍ର ସମସ୍ତେ ଜାଣିଛନ୍ତି, ପଣ୍ଡିତ କର୍ମୀ ଜାଣେ ଜ୍ଞାନୀ ଜାଣେ ବହୁତ ପଣ୍ଡିତ ଲୋକ ଜାଣିଛନ୍ତି, ସାଧୁ ପାଖରେ ଗୋଟେ ଅଲଗା ଜିନିଷ ଅଛି, ସାଧୁ ପାଖରେ ଅଲଗା, ସାଧୁ ପାଖରେ ତାର ଅନୁଭବଟା ଅଛି, ତାର ଅନୁଭବ ରହିଛି, ଭାଗବତର ଯିଏ ବକ୍ତା ଭାଗବତ ଯିଏ ରଚନା କରିଥିଲେ ଯିଏ ଆଦିବକ୍ତା ସିଏ ବସିକି ଶୁଣୁଥିଲେ ସୁଖଦେବଙ୍କ ପାଖରୁ, ସୁଖଦେବ ସେ ଶ୍ଳୋକ କହୁଥିଲେ, ତାଙ୍କର ଯେଉଁ ଭାବ ତାଙ୍କର ଯେଉଁ ଅନୁଭବ ତାଙ୍କର ଯେଉଁ କୃଷ୍ଣ ସମ୍ବନ୍ଧ ତାଙ୍କ ବଚନ ତାଙ୍କର ସେ ଯେଉଁ ଉଦ୍ଗାର ହଉଥିଲା ତାଙ୍କ ମୁଖରୁ ଯେଉଁ ଆସୁଥିଲା ଆଉ ତାଙ୍କର ଶରୀରରେ ସେ ଯେଉଁ ଭାବର ପ୍ରକାଶ ହଉଥିଲା ସେ ଅନୁଭବଟା ନେବା ପାଇଁ କିଏ ଆସିଥିଲେ? ବେଶ ଆସିଥିଲେ, ନାରଦ ଆସିଥିଲେ, ପରାଶର ଆସିଥିଲେ, ସବୁ ଭକ୍ତଙ୍କର ଅନୁଭବ ଅଲଗା ଅଲଗା। ଯେମିତି ପିତାମହ ଭୀଷ୍ମ ସେ କ୍ଷେତ୍ରରେ ଥିଲେ, ଦୁର୍ଯ୍ୟୋଧନ ପାଖରେ ରହୁଥିଲେ, ପରଶୁରାମ ଆସିଥିଲେ, ନାରଦ ଆସିଥିଲେ, ସଶିଷ୍ୟ ପରଶୁରାମ ଶିଷ୍ୟମାନଙ୍କୁ ଧରି ଗୁରୁ ଆସିଥିଲେ, ଚାଲ 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 ଯିବା ଚାଲ ପିତାମହ ଭୀଷ୍ମ ସରର ଛାଡ଼ିବେ, ସମସ୍ତଙ୍କୁ ଧରିକି ଆସିଥିଲେ। ନାରଦ ଆସିଥିଲେ, ବ୍ୟାସ ଆସିଥିଲେ, ବଡ଼ ବଡ଼ ସରି ବ୍ୟାସ ଧୌମା ଧୌମା ଆଦୟ ଧୌମା ଆସିଥିଲେ, ସଶିଷ୍ୟ ସଶିଷ୍ୟ ବାଦରାୟଣ ସୁଖଦେବ ଗୋସ୍ୱାମୀ ଆସିଥିଲେ। ଦେଖ କି ସୁଖଦେବ ଗୋସ୍ୱାମୀ ଯାହାଙ୍କ ଭାଗବତ ସଭାରେ କିଏ କିଏ ବସୁଥିଲେ? ନାରଦ ବ୍ୟାସ, ସିଏ ଆସିଥିଲେ ପିତାମହ ଭୀଷ୍ମଙ୍କର ଜଣେ କ୍ଷତ୍ରିୟ ସରରାଏ ଛାଡ଼ିବେ ତାଙ୍କ ପାଖକୁ। କାହିଁକି ନା ପିତାମହ ଭୀଷ୍ମ ସର ଛାଡ଼ିବେ ମାନେ ଖାଲି ସର ଛାଡ଼ିବେନି, ଯୁଧିଷ୍ଠିର ଯାଇଛନ୍ତି, ଭଗବାନ ଅଛନ୍ତି ମାନେ ସେଠି କିଛି ଗୁଣ ବର୍ଣ୍ଣନା ହବ। ଚାଲ ଯିବା, କାହିଁକି ଆସିଥିଲେ? ପ୍ରବଚନ ଶୁଣିବା ପାଇଁ, ତାଙ୍କ ଅନୁଭବ ନେବା ପାଇଁ, ଅନୁଭବ ନେବା ପାଇଁ। ଯାହାର ଅନୁଭବ ନାହିଁ ଭଗବତ ଅନୁଭବ ନାହିଁ, ଅନୁଭବଟା କେମିତି ହବ? ଭଗବତ ସେବା ସମ୍ବନ୍ଧ ଯାହାର ରହିଛି, ଗୁରୁକୃଷ୍ଣଙ୍କ ସହିତ ଯାହାର ସମ୍ବନ୍ଧ ରହିଛି, କୃଷ୍ଣଙ୍କ ସହିତ ସମ୍ବନ୍ଧ ରହିଛି, କୃଷ୍ଣ ତ କିଛି ଅନୁଭବ ଦେଇଛନ୍ତି, ସେ ଅନୁଭବଟା ଟ୍ରାନ୍ସଫର ହୁଏ। ପ୍ରବଚନରେ ଜ୍ଞାନ କେହି ନିଅନ୍ତିନି, ଜ୍ଞାନ ନେବା ପ୍ରବଚନ ହେଇ ଜ୍ଞାନୀ ଲୋକ ଦିଅନ୍ତି, ତୁମେ ତ ଶୁଣିଲ, ତୁମେ କିଛି ଲେଖି ପକେଇବ ବା କିଛି ବି ଆଣିଦେଲ। ଆମର ଭକ୍ତି ଜୀବନରେ ଆମେ ସାଧୁଗୁରୁଙ୍କ ପାଖରୁ ତାଙ୍କର ଅନୁଭବ, ତାଙ୍କର ଯେଉଁ ସମର୍ପଣ, ତାଙ୍କର ଯେଉଁ ପ୍ରଭୁ ପ୍ରୀତି, ତାଙ୍କର ଯେଉଁ ସମ୍ବନ୍ଧ ଭଗବାନ ପ୍ରତି, ଆମେ ସେଇଟା ଗ୍ରହଣ କରୁ ପ୍ରବଚନରେ। ପ୍ରବଚନର ମୁଖ୍ୟ ଜିନିଷଟା ସେଇଟା, ପ୍ରଭୁପା ଯେଉଁ ଶରୀର ଆତ୍ମା ପ୍ରଭୁପା ଯେଉଁ କଥା କହୁଛନ୍ତି, ଗୁରୁବାରଙ୍କ ଯେଉଁ କଥା କହୁଛନ୍ତି, ଆମେ ତା ଦେହରୁ କ'ଣ ନେଉଛେ, ତୁମେ କେଉଁ ପାର୍ଟ ଗ୍ରହଣ କରୁଛ, ଏଇଟା ଏଇଟା ଅପ୍ ଟୁ କ୍ୟାଣ୍ଡିଡେଟ୍। ସେ ଗୋଟିଏ କଥାର ସେ କେଉଁ ସ୍ତରରେ ନେଉଛି, ଜଣେ କ'ଣ କହୁଛନ୍ତି, ସେ କ'ଣ ଶୁଣୁଛି? ପ୍ରଭୁପାଦ ଲେଖି ଦେଉଛି କେତେ, ପ୍ରଭୁପାଦ ଯେମିତି ପ୍ରଭୁପାଦ ଗୋଟେ ଉଦାହରଣ ଦେଲେ, ସର ହେଉଛି ଯେମିତି ଓକିଲ, ଓକିଲ କେବଳ କଳାକୋଟ ପିନ୍ଧିଦେଲେ ସେ, ମାନେ ଯେକୌଣସି ବ୍ୟକ୍ତି କଳାକୋଟ ପିନ୍ଧିଦେଲେ ସେ ଓକିଲ ହୁଏ ନା। ପ୍ରଭୁପାଦ ଉଦାହରଣଟା ଶୁଣିଲେ ତୁମେ କ'ଣ କରିବ? ଗୋଟେ ଜଣେ ଭକ୍ତ ଶୁଣିଲେ କ'ଣ କରିବ? ସେ ଖାତାରେ ଲେଖିଦେବ, ଏଇଟା ବଢ଼ିଆ, ଏଇଟା କହିବା ପାଇଁ ଭଲ ହେଇଛି, ଏଇଟା ଗୋଟେ ଭଲ ଯୁକ୍ତିଟା। ସେ କେଉଁଟାକୁ ଆଣିଲା? ପ୍ରଭୁପାଦଙ୍କର କାହାକୁ ଆଣିଲା? ପ୍ରଭୁପାଦଙ୍କର ସେ ଜ୍ଞାନଟାକୁ ପ୍ରଭୁପାଦ ଯେଟା କହିଲେ ଧରି ଆସିଲା। ସେ ଆଉ ସେଠି ଚିନ୍ତା କଲା କି ପ୍ରଭୁପାଦ ଏଇ କଥାଟା କୋଉ ପୁରାଣ ତ ନାହିଁ, ଏଇଟା ତ କୋଉ ପୁରାଣ ନାହିଁ, ଏଇଟା ପ୍ରଭୁପାଦ କେମିତି କହିଲେ? ଆଉ ଏଠାରେ ଭୁଲ ତ କିଛି ନାହିଁ, କେବେ ବି ତ କୌଣସି, ଆଉ ଏତେ ସୁନ୍ଦର ଯୁକ୍ତି, ପୁଣି ଏଇଟାକୁ ଶାସ୍ତ୍ର ସହିତ ମିଳେଇକି, ଯେମିତି ବ୍ରାହ୍ମଣ ପ୍ରଭୁପାଦ କହିଦିଅନ୍ତି ବ୍ରାହ୍ମଣ ବ୍ରାହ୍ମଣ କଥାରେ, ଯେ ବ୍ରାହ୍ମଣ ପୁଅ ବ୍ରାହ୍ମଣ କିଛି ମାନେ ନାହିଁ, ଡକ୍ଟର ପୁଅ କ'ଣ ଡକ୍ଟର ହୁଅ, ଏ ଉଦାହରଣ ତ କେଉଁଠି ଲେଖାଯାଇନି, ଏଇଟା ପ୍ରଭୁପାଦ କେମିତି କହିଲେ? ତାହେଲେ ଜଣେ ଯେତେବେଳେ ଶୁଣିବ ସାଧାରଣ ଲୋକ, ସେ କହିବ ଇଏ ଜଣେ ବଡ଼ ଜ୍ଞାନୀ, ବାହାର ଲୋକ କ'ଣ କହିବେ, ଇଏ ଜଣେ ବଡ଼ ଜ୍ଞାନୀ ଲୋକ। ଜଣେ ସାଧାରଣ ଭକ୍ତ ଶୁଣିଲେ ସେ କ'ଣ କହିବ? ସେ ଲେଖି ପକେଇବ, ମୁଁ ଏଇଟା ଲେଖିଲେ ଏଇଟା ଏଇଟା ପ୍ରବଚନରେ କହିବି। ସେ ଏତିକି ଅନୁଭବ ଆଣିଲା, ସେ ତା ଶୁଣିଲା ଏତିକି ନେଇ ଆସିଲା, କିନ୍ତୁ ଯେ ଶାସ୍ତ୍ରାନୁଭବୀ ଯାହାର ଯିଏ ଶରଣାଗତ ଲୋକ ସେ ଅନୁଭବ କରିବେ, ଆରେ ପ୍ରଭୁପାଦ କେତେ ବଡ଼ କଥା କହିଲେ, ଏ କଥାଟା କିଏ କହୁଛନ୍ତି? 70 ବର୍ଷ ବୟସରେ ଜଣେ ଏତେ ଉଦାହରଣ ଦେଇ ଶାସ୍ତ୍ରକୁ ଆଣି ପ୍ରାକ୍ଟିକାଲ ଲାଇଫ, ଏ କିଏ କହୁଛନ୍ତି? ଭଗବାନ, ଇଏ ଭଗବାନ କହିଛନ୍ତି, ନା ଏଇଟା ହେଇପାରିବନି। ଜଣେ ଜଣେ ସ୍ଥିତିଟାକୁ ଦେଖି, ସବୁବେଳେ ଅନୁଭବଟାକୁ ଦେଖିବ, ମୋ ପୁଅଟାକୁ ମୁଁ କହିଲା ବେଳକୁ ସେ ଶୁଣୁ ନାହିଁ, ସେ ଭାରତୀୟ ଲୋକଟା ତାକୁ କହିଲା ବେଳକୁ ସେ ଶୁଣୁନି, ଆମିଷ ଖାଆନି, ଏଇଟା ଖରାପ, ମଦ ଖାଆନି, ମୋ ପୁଅଟା ଶୁଣୁନି। ଆଚ୍ଛା, ସିଏ 70 ବର୍ଷରେ ଗଲେ, ପୁଣି ବିଦେଶୀ ଲୋକ ଯେଉଁମାନଙ୍କର, ଯେଉଁମାନେ ତାଙ୍କ ବାପା ମାଆକୁ ମାନନ୍ତିନି, ତାଙ୍କ ପ୍ରଥମ କାମ ହେଲା, ସେ 18 ବର୍ଷ ହେଲା ମାନେ ତାଙ୍କର 18 ବର୍ଷରେ ସେ ଯା, ମୁଁ ତାଙ୍କ ଏଇସବୁ ଆସିଥିଲି, ମୁଁ ତାଙ୍କ କଥାବାର୍ତ୍ତା ହଉଥିଲି, ତାଙ୍କ ପ୍ରଥମ କଥା ହେଲା ଆମର 18 ବର୍ଷ ହେଇଗଲା ମାନେ, 16 ବର୍ଷ ନା 18 ବର୍ଷ କ'ଣ କହିଲା, 18 ବର୍ଷ ହେଇଗଲା ମାନେ ଆମର ଆମ ସଭ୍ୟତା ହେଲା ଆମେ ବାପା ମାଆଙ୍କ ପାଖରେ ରହିବା ଅର୍ଥ ମାନେ ଆମେ ଗୋଟେ ଗୋଟେ ମାନେ ୱର୍ଥଲେସ୍ ଲୋକ, ଆମର ଗୋଟେ ଗୋଟେ କିଛି ଭ୍ୟାଲୁ ନାହିଁ, ଆମ ଆମର ଟିଚିଂସ୍ ହେଲା 18 ବର୍ଷ ହେଇଗଲା, ତୁମେ ଇଣ୍ଡିପେଣ୍ଡେଣ୍ଟ ରୁହ, ତୁମେ ନିଜେ ରୋଜଗାର କର, ଗଭର୍ଣ୍ଣମେଣ୍ଟ କତିରୁ ପଇସା ଆଣ, ନିଜେ ପାଠ ପଢ଼, ତୁମେ ନିଜେ ରୋଜଗାର କର, ବାହା ଚୁରା ହୁଅ, କେଉଁ ଝିଅକୁ ବିବାହ ହେଟା ତୁମେ ବୁଝିବ, ତୁମ ବାପା ବୁଝିବନି, ତୁମ ଲାଇଫ୍ ତୁମେ ଗଢ଼ିବ 18 ବର୍ଷ ହେଇଗଲା ପରେ। ଏଇ ଲୋକମାନଙ୍କୁ 70 ବର୍ଷ ବୟସରେ ତାହେଲେ କେମିତି ପରିବର୍ତ୍ତନ କରିଦେଲେ, କେମିତି କ'ଣ କହି, ପୁଣି ପୁଣି କେତେ ସରଳ କଥାରେ, ଏଭଳି ସରଳ ଆତ୍ମା କେତେ ସୁନ୍ଦର କଥା କରି କୀର୍ତ୍ତନ କରି କେମିତି କେମିତି ପରିବର୍ତ୍ତନ କଲେ? ଇଏ ତାଙ୍କୁ ଏତେ ଫିଲୋସଫି କଲେ ଯେ ତୁମ ପାଠ ପଢିକି ବୁଦ୍ଧି କେମିତି 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 କାମ କରିଦେଉଛନ୍ତି, ତାଙ୍କ ଆଗରେ କିଛି କଥା କହିପାରୁନଥିଲେ, ଯାହା କହୁଥିଲେ ସବୁ କାଟିକି ଉଠି ଦେଉଥିଲେ, କେମିତି ଏଇଟା ସମ୍ଭବ ହେଉଥିଲା? ସେ ଅନୁଭବ ଏଠି କ'ଣ ନିଆଯିବ? ଜଣେ ବାହାରେ ଅନୁଭବ ନେଇଯିବ, ହଁ ପ୍ରଭୁପାଦ ବହୁତ କିଛି ଜାଣିଛନ୍ତି, ବହୁତ ବଢ଼ିଆ ଭକ୍ତ, ଶୁଦ୍ଧ ଭକ୍ତ, ସେ କହିଦେଉଛନ୍ତି ଏତିକି, ତାର ଅନୁଭବଟା କ'ଣ ନେବ ନା? ସେଇଟା ଭଗବାନଙ୍କର ଶକ୍ତି ରହିଛି, ସେଠି ପୂର୍ଣ୍ଣ ଭଗବାନଙ୍କର ଶକ୍ତି, ସତ୍ୟ ଶକ୍ତିଟା ଆବଶ୍ୟ ହେଇଛି, ନହେଲେ ଏ କାମଟା କି କରିପାରିବେ ନାହିଁ। କେମିତି କରି 70 ବର୍ଷ ବୟସରେ ଏ ବିଦେଶ ବୁଲିବା, ବିଦେଶୀ ଲୋକ ସାଙ୍ଗ ତାଙ୍କୁ ରିଲିଜ୍ କରିବା, ତାଙ୍କ କ୍ଲାରିଫିକେସନ ସବୁ ଦେବା, ତାଙ୍କୁ ଚିଠି ଲେଖିବା, କମ୍ୟୁନିକେସନ କରିବା, ଡିଟି ଇନଷ୍ଟଲ କରିବା, ବହି ପ୍ରିଣ୍ଟିଂ କରିବା, ରାତିରେ ଟ୍ରାନ୍ସଲେସନ କରିବା, ଟ୍ରାଭେଲିଂ କରିବା, କିଏ ଏଇଟା କରିପାରିବ? ଅନୁଭବଟା ନେବାକୁ ପଡ଼ିବ, ଆଉ ସେ ଅନୁଭବଟା କିଏ ଦେବେ? ପ୍ରତ୍ୟେକ ଭକ୍ତକୁ ଭଗବାନ ତାଙ୍କର ଗମ୍ଭୀରତା, ତାଙ୍କର ଦାୟିତ୍ୱ ବୋଧ ନେଇକି ଭଗବାନ ତାଙ୍କୁ ଅନୁଭବ ଦିଅନ୍ତି, ନା ସେ ବଞ୍ଚିବ କେମିତି? ଏଇ ଅନୁଭବଟା ଏତିକି ଯଥେଷ୍ଟ ନୁହେଁ, ଆମେ ଯେତେ ଆଗକୁ ଯିବା ଆମର ଅନୁଭବଟା ସେତିକି ଦରକାର। ଯେମିତି ଯେତେବେଳେ ନୂଆ ଭକ୍ତ ଥିଲେ ମନ୍ଦିରକୁ ଆସ, ସେତେବେଳେ ତୁମର କ'ଣ ଭଗବାନ କ'ଣ ଭଲ ଲାଗେ? କୀର୍ତ୍ତନ କରି କୀର୍ତ୍ତନ ହେଉଛି ଦେଢ଼ ଢିଅଁ, ଏ ଯେଉଁ ପ୍ରଥମେ ନୂଆ ଯେତେବେଳେ ଆସିବେ କ'ଣ ଭଲ ଲାଗେ? କ'ଣ ଇସ୍କନ କୀର୍ତ୍ତନ ଡିଆମରା ଆମରି ହଉଛନ୍ତି, ଆଉ ଡିଆମରାରେ ତାପରେ ଡିଆମରା ସରିବ, ତାପରେ ଦେ ପ୍ରସାଦ, ଚାଲ ପ୍ରସାଦ, ଚାଲ ଦେହ ପନିର ଫନିର ଦେ ପେଟେ ଖାଇକି ହାକୁଡ଼ି ମାରିକି ଡିଆମରା ଆମରି ହେଲେ ଅଣ୍ଡିଆ ବଳଦ ଭଳିଆ। ସେତେବେଳେ ଅନୁଭବଟା କ'ଣ? ସେତେବେଳେ ଅନୁଭବଟା କ'ଣ? ବାହାର ଦୁନିଆ କେତେ କଷ୍ଟ, ଏଠି କେତେ ଆନନ୍ଦରେ ଖାଇବାର, ବଢ଼ିଆ ଖାଇବା, ବଢ଼ିଆ ଖାଇବା, ଡିଆମରା ଆମରି ହଉଛି, ବାସ ସେତିକି ସେତିକି। ସେ ଅନୁଭବଟା ତୁମ କେତେଦିନ ବଞ୍ଚିକି ରଖିଲା? କାରଣ ସେଇଟା ମିଥ୍ୟା ବି ନୁହେଁ, ଭଗବାନ ଆଗରେ ନୃତ୍ୟ କରିବା, ପ୍ରସାଦ ଟିକେ ପାଇବା, ସେ ଅନୁଭବ ରହିଲା। ପୁଣି କିଛି ଦିନ ଗଲା ପରେ ଆଉ ଟିକେ ଅଧିକ ଅନୁଭବ ନେବାକୁ ପଡ଼ିବ, ତ ଜପ କଲ, ଭଲ ମନ୍ଦ କଲ, ତାର କମଳ ଶ୍ରଦ୍ଧା ଥିଲା, ତାପରେ ଅନୁଭବ ନେବାକୁ ପଡ଼ିବ। ପୁଣି ଯେତେବେଳେ ଯେତେ ତୁମେ ବଢ଼ିବ ଆଗକୁ, ତୁମର ଅନୁଭବଟା ଆସିବା ଦରକାର। ଦୀକ୍ଷା ଗ୍ରହଣ କଲ, ପୁଣି ଗୁରୁବାନ ଅନୁଭବ, ପୁଣି ଭଗବତ ସେବା କଲ, ପ୍ରଭୁଙ୍କର ସହିତ ସମ୍ବନ୍ଧ ଅନୁଭବ, ଏଇ ଅନୁଭବଟା ନ ରହିଲା ମାନେ ଶୁଷ୍କ ଲାଗିବ ଜୀବନଟା। ଆଉ ଭଗବାନ ରେ ଶିବକଟି କେମିତି କରିବି? କେମିତି ଭଗବାନ ତୁମ ସହିତ ଆଦାନ ପ୍ରଦାନ କରିବ? ଭଗବାନ ଆଦାନ ପ୍ରଦାନ କଲେ ବୃଦ୍ଧ ବୟସ ହେଇଗଲା ମାନେ ଆମକୁ କ'ଣ କିଏ ସାହାଯ୍ୟ କରିବ? ବୃଦ୍ଧ ବୟସ କ'ଣ? ଏ ଟୁକା ଯୁବକ ବୟସରେ ତୁମର ସେ କାମନା ବାସନା ରହିଲା, ପୁଣି ବୃଦ୍ଧ ବୟସରେ ଅନୁତାପ ଆସିଲା, ସବୁ ସବୁ ତ କଣ୍ଟିନ୍ୟୁ କରିକିରି ଚାଲେ। ଏ କୃଷ୍ଣଙ୍କର ନିହାତି ଆମର, କୃଷ୍ଣଙ୍କ ପ୍ରତି ଆମର ଯେଉଁ ଅନ୍ତରଙ୍ଗ ଆମେ ଯେ କଥାବାର୍ତ୍ତା ହଉଥିଲେ, ଯାହା ଆମେ ଶୁଣୁଥିଲେ, ଅନ୍ତରଙ୍ଗ ଭାବ ରହିବା ଦରକାର, ଅନ୍ୟ ଶରଣାଗତି ରହିବା ଦରକାର, ସରଳ ବିଶ୍ୱାସ, ଏଇଟା ବର୍ଦ୍ଧିତ ହେଇକା ଯିବ। ଆଉ ଫାଷ୍ଟ ପଏଣ୍ଟ, ସାଧୁସଙ୍ଗ ଆମେ ଯେଉଁ କରୁଛେ, ଏଥିରେ ସରଳ ବିଶ୍ୱାସ, ସରଳତାକୁ ବଢ଼େଇ ଆମେ ଶରଣାଗତିଟାକୁ ଶିଖିବା, କେମିତି ଜୀବନର ପ୍ରତି ପଦକ୍ଷେପରେ ମୁଁ କୃଷ୍ଣଙ୍କର ଶରଣ ଯିବି, ସୁଖ ହଉ ଦୁଃଖ ହଉ ଯାହା ବି ମୋର ଆସୁ, କୃଷ୍ଣ ଆପଣ ମୋର, ଏଇଟାକୁ ସବୁବେଳେ କୃଷ୍ଣଙ୍କୁ ପ୍ରାର୍ଥନା କରିବାକୁ ପଡ଼ିବ। ଏଇଟା ଗୋଟେ ପ୍ରାର୍ଥନାର ପଥ, ତୁମେ ଗୋଟେ କିଛି କରିକି କିଛି ପାଇବା ବୋଲି ଗୋଟେ ଭୌତିକ ଯୋଜନା ଗୋଟେ କିଛି କରିଦେଇକି ତୁମେ ପାଇଯିବ ଏଥିରେ, ଏଇଟା ସେସବୁ କାମ ନୁହେଁ। ଏଇଟା ସେଥିପାଇଁ ମହାପ୍ରଭୁ ନାମଟା ଦେଲେ ନା, ନାମଟା ମାନେ କ'ଣ ନାମ ଯେଉଁ କହିଲେ ପ୍ରଭୁ, କ'ଣ ପ୍ରଭୁପାଦ କ'ଣ କହିଲେ ନାମଟା କ'ଣ? ନା ଗୋଟେ ଛୋଟ ଛୁଆ ଯେମିତି ଜଷ୍ଟ ଲାଇକ୍ ଏ ଚାଇଲ୍ଡ କ୍ରାଇମ୍ ଫର୍ ଅର୍ ମଦର, ମା ପାଇଁ ଯେମିତି ଗୋଟେ ଛୋଟ ଛୁଆଟେ କାନ୍ଦୁଛି, ତାର ଅସୁବିଧା ହେଉଛି, ତାର ତା ପେଟ କାମୁଡ଼ିଲେ କହିବ, ଝାଡ଼ା ଯିବାକୁ ହେଲେ କହିବ, ଭୋକ ଲାଗିଲେ କହିବ, କୁଆଡ଼େ ଯିବାକୁ ହେଲେ କହିବ, ମା କହୁଛି ନା ଆମକୁ ସବୁ ଜୀବନ ସେମିତି, ଅସୁବିଧା କିଛି ହେଲେ ପ୍ରଭୁଙ୍କୁ ଜଣେଇବା, ସୁବିଧା ହେଲେ ବି ପ୍ରଭୁଙ୍କୁ ଜଣେଇବା, ସବୁ କଥାରେ ଏଇଟା ଗୋଟେ ପ୍ରାର୍ଥନାର ପଥ। ଭଗବାନ ସବୁ କଥାରେ ସବୁବେଳେ ଭଗବାନ ପ୍ରାର୍ଥନା କରିବେ, ନାମଟା ବି ପ୍ରାର୍ଥନା, ଅଲଗା ସମୟରେ ବି ପ୍ରାର୍ଥନା, ଯେତେବେଳେ ଟିକେ କେତେବେଳେ ଚିନ୍ତା ଆସିଲା ସେ ଭଗବାନଙ୍କୁ ପ୍ରାର୍ଥନା, ଏଇଟା ପ୍ରାର୍ଥନାର ପଥ ନା। ଆଉ ଆମକୁ ଜୀବନର ଅନୁଭବ କିଛି ନେବାକୁ ପଡ଼ିବ। ଏଇ ବ୍ରଜବାସୀ କଥା ଏଠିକି ଆମେ ପଳେଇ ଆସିଲେ, କେଉଁ ପଏଣ୍ଟରୁ ମୁଁ ଏଠି ଆସିଥିଲି, ସରଳ ବିଶ୍ୱାସ ବ୍ରଜବାସୀମାନଙ୍କର, ସେଥିପାଇଁ ଭଗବାନ ଆଜି ଦ୍ୱିତୀୟ ପର୍ବ ତାଙ୍କ ବିଶ୍ୱାସକୁ ବର୍ଦ୍ଧିତ କରିବା ପାଇଁ, ଆଉ ତାଙ୍କର କୃଷ୍ଣଙ୍କ ପ୍ରତି କୌଣସି ସନ୍ଦେହ, କାରଣ ତାଙ୍କ ବିଶ୍ୱାସଟାକୁ ଭାଙ୍ଗିଦେଲେ, କାହା ପ୍ରତି? ଇନ୍ଦ୍ରଙ୍କ ପ୍ରତି ବିଶ୍ୱାସଟାକୁ ଭାଙ୍ଗିଦେଲେ, ଆଉ ଗୋବର୍ଦ୍ଧନଙ୍କ ପ୍ରତି ବିଶ୍ୱାସ ସେଭଳି ତାଙ୍କୁ ଦେବେ, ନହେଲେ ବ୍ରଜବାସୀମାନଙ୍କର ପ୍ରେମର ସ୍ନେହରେ ଯେମିତି କିଛି ତାଙ୍କର କଳଙ୍କ ନ ଆସୁ ବା କିଛି କ୍ଷୟ ନ ହଉ, କମ୍ ନ ହଉ, ଭଗବାନ ସବୁ ବ୍ୟବସ୍ଥା କରନ୍ତି ନା। ବ୍ରଜବାସୀମାନଙ୍କର ବର୍ତ୍ତମାନ ଦେଖିଦେଲେ ଏ ରୂପଟାକୁ ପୂର୍ଣ୍ଣ ବିଶ୍ୱାସ ଆସିଗଲା, ହଁ ଏତେ ଦିନ ପୂଜା କରୁଛୁ, ଇନ୍ଦ୍ର କେବେ ହେଲେ ଦେଖା ଦେଇନାହିଁ, ଆଜି ଗୋଟିଏ ଦିନ କାହ୍ନା କଥା ମାନିକି ଗୋଟିଏ ଦିନ ଏଇ ପୂଜା କରୁଛୁ, ଦେଖ ଗୋବର୍ଦ୍ଧନ କ'ଣ କଲେ, ହାତକୁ ସବୁ ନିଜେ ସହସ୍ର ହାତ ବାହାରୁଥିଲା, ଯାଇକି ସବୁ ସମସ୍ତଙ୍କର ନୈବେଦ୍ୟକୁ ଆଣିକି ଭୋଜନ କରୁଥିଲେ, ସବୁ ରଜବାସୀମାନେ ଦେଖୁଥିଲେ। ଯେମିତି ଆନୁଅର ଗାଁ ଅଛି ନା, ସେ ଯେଉଁ ପରିକ୍ରମା କଲାବେଳେ ଆନୁଅର ଗାଁ ଅଛି, ଆହୁରି ଆଣ ଶବ୍ଦ କରୁଥିଲେ, ଆହୁରି ଦିଅ, ଯାହା ହେଉଥିଲା ସବୁ ଆଣିକି ଭୋଜନ କରିଦେଉଥିଲେ। ଆଉ ରଜବାସୀମାନେ ବହୁତ ଖୁସି ହେଇକି, ନନ୍ଦ ମହାରାଜ ଆରେ ଦେଖ କାନା କଥା ମାନିକି ଆମେ କଲୁ, କେତେ ଆଜି ଏଇ ପର୍ବ ତୁ ଆମେ ଅବହେଳା କରୁଥିଲୁ, କିଛି ବୁଝିପାରୁନଥିଲୁ, ତାର କି ବ୍ୟବସ୍ଥାଟା କିଏ କଲେ ଜୀବନରେ? ବିଶ୍ୱାସତା ଜୀବନରେ ବ୍ୟବସ୍ଥା ସବୁ କୃଷ୍ଣ କରିବେ। ସୁଖ ଅଛି, ଦୁଃଖ ଅଛି, ଆମର କ'ଣ କର୍ମ ଫଳ ଅଛି, ଆମ ଭାଗ୍ୟରେ ସବୁ ତାଙ୍କ ହାତରେ, ଆମେ କ'ଣ କରିପାରିବା? ବିଶ୍ୱାସଟା ଜୀବନରେ ଆମେ ଯୋଉ ସବୁଠୁ ଏକ ନମ୍ବର ବୋକା ହଉଛି, ଗୋଟେ କୁହନ୍ତିନି ତୋରା ଏକ ନମ୍ବର ବୋକା କି କୁହନ୍ତିନି, ଏକ ନମ୍ବର ବୋକା, ଏଟା ବୋକା ତ ବୋକା, ପୁଣି ଏକ ନମ୍ବର ବୋକା କ'ଣ? ଏଟା ଏକ ନମ୍ବର ବୋକା ଅଛି କୁହନ୍ତିନି, ଆମ ଟିଚର ସବୁ କୁହନ୍ତି ଏଟା ଏକ ନମ୍ବର ବୁଡ଼ବକ କୁହନ୍ତି ନା, ଏଟା ଏକ ନମ୍ବର ବୁଡ଼ବକ, ଏଟା ଏକ ନମ୍ବର ବୋକା କାହାକୁ କୁହନ୍ତି? ଆରେ ତୁ ମାଷ୍ଟର ପାଖରେ ରହିଛୁ, ପାଠଟା ପଢ଼ୁନୁ, ହଷ୍ଟେଲରେ ରହିଛୁ, ଏଠି ଟିଚର ଗୁଡ଼ାକ ଅଛନ୍ତି, ସାର କୁହନ୍ତି ଏଟା ବୁଡ଼ବକଟା, ଏଟା ଏକ ନମ୍ବର ବୁଡ଼ବକଟା, କିରେ ମ୍ୟାଥମେଟିକ୍ସ ଟିଚର ଏଠି ଅଛନ୍ତି, ସବୁ ସାର ହେଠି ରହୁଛନ୍ତି, ହଷ୍ଟେଲରେ ତୁ ରହୁଛୁ, ତୁ ପାଠଟା ପଢ଼ିକି ପଚାରିକି ପଢ଼ିଦେ, ପାଠଟା ପଢ଼ୁନୁ, ସେଟା ଭକ୍ତ ଗୋଟେ ଏକ ନମ୍ବର ବୁଡ଼ବକ ହେଇଯିବ, ଏକ ନମ୍ବର ବକା ହେଇଯିବ, ଯଦି ସିଏ ଏତେ ସୁଯୋଗ ପାଇଲା ପରେ ଭଗବାନଙ୍କୁ ପ୍ରାର୍ଥନା କରିପାରୁନୁ। ଆଉ ଇଏ ବୁଡ଼ବକ କାମ, ଏଇଟା ପୁରା କଥା କାମ, ଯେ ଜୀବନରେ ଭଗବାନ ପାଖରେ ରହିକି ତାର ସବୁବେଳେ ଭୌତିକ ଯୋଜନା ତାର ଚିନ୍ତାରେ ରହୁଛି, ତମେ ତାର କ'ଣ ଭଗବାନ ପ୍ରତି ବିଶ୍ୱାସ? ଭଗବାନ ଜାଣିଦେଉଛନ୍ତି ଏହାର ପ୍ରତି କିଛି ବିଶ୍ୱାସ ନାହିଁ, ଇଏ ତାର ତା ଯୋଜନାରେ ଚାଲିଛି। ଆଉ ଏଇଟା ତ ଆମର ଗୋଟେ ବୁଡ଼ବକଗିରି ଆଉ ବୋକାମି ଧନ୍ଦାଟା ନାଇଁ, ସରଳ ବିଶ୍ୱାସରେ ସବୁ ଜିନିଷ ଆସିବନି। ଜୀବନରେ ଯୋଜନା ସବୁ ଭଗବାନ କରିବେ, କିଛି ନିଜ ଯୋଜନା କିଛି କରିବା ଦରକାର ନାହିଁ, କେଉଁଠୁ ରହିବି କ'ଣ ଖାଇବି, ଆମେ ଯେମିତି କିଛି ମାନେ ନାହିଁ ଯେ ଏଇଠି ଆମେ ରହିପାରିବା ବୋଲି ଜୀବନରେ, ଆମେ କ'ଣ ଆମେ ଜାଣିଛେ ପ୍ରଭୁ କେଉଁଠୁ ଆମକୁ ଆଶ୍ରୟ ଦେବେ, ଯେଉଁଠି ଦେବେ, ଛାଡ଼ିଦେବା ନା କ'ଣ ଭଗବାନ, ଢିକି ସ୍ୱରୂପ ବୋଲି ଧାନ କୁଟିବ, ଯୁଆଡ଼େ ଗଲେ ବି ଭଗବାନଙ୍କ ସେବା କରିବା, ଅସୁବିଧା କ'ଣ ଅଛି? ଏମିତି କେହି ଭାବିବା ଉଚିତ ନୁହେଁ ଯେ ମୁଁ ବାବାଜୀ ହେଇଛି ମୋର ହେଇଟା ହେଇଗଲା ପରମାନେଣ୍ଟ ଜାଗା, ସେମିତି କିଛି ନାହିଁ, ଯାହା ସବୁ କାହା ହାତରେ ଅଛି, କୃଷ୍ଣଙ୍କ ହାତରେ ଅଛି। ତୁମେ ଝଗଡ଼ା ହଉ, ଭଲ ହଉ, ମନ୍ଦ ହଉ, ତୁମେ ଯୋଉ ବାଟେ ହଉ, ଯାହା ସବୁ ହବ କାହା ଇଚ୍ଛା ହବ, କୃଷ୍ଣଙ୍କ ଇଚ୍ଛା, କିଛି କୃଷ୍ଣ ଚାହିଁବେ ତୁମକୁ ନେଇ ପକେଇଦେବେ, ତାଙ୍କ ଇଚ୍ଛା, ଯୁଆଡ଼େ ଗଲେ ବି କିନ୍ତୁ କୃଷ୍ଣଙ୍କୁ ମୁଁ ଆଶ୍ରୟ କରି, ଗୁରୁକୁ ଆଶ୍ରୟ କରି। ଆମ ଜୀବନର ଯୋଜନା କିଛି ନାହିଁ, କେବଳ ଜୀବନର ଗୋଟିଏ ଯୋଜନା, ସେ ଯୋଜନାଟି କ'ଣ? ଗୁରୁ ଆଉ କୃଷ୍ଣଙ୍କ ପାଇଁ କିଛି ସେବା କରିବାର ଅଛି, ତାଙ୍କୁ ଭଜନ କରିବା ଅଛି, ତାଙ୍କ ଉପରେ ନିର୍ଭର କରିବା ଅଛି, ସେ ମୋର ରକ୍ଷକ, ସେ ମୋର ପାଳକ, ଆଉ ନହେଲେ ତ ତୁମର ବିଶ୍ୱାସ ବଢ଼ିପାରିବନି, ଅନୁଭବ ଆସିପାରିବନି, ଅନ୍ୟ ଶରଣାଗତି ହେବନି, ଆଉ ଶୁଷ୍କ ଜୀବନ ହେଇଯିବ, ସେ କର୍ମ ଫଳ ରହିଗଲା, ପୁଣି ଅନୁତାପ କରି କରି ସ୍ୱର ଛାଡ଼ିବା, କ'ଣ ଭଗବାନଙ୍କୁ ଆମେ କହିପାରିବା, କ'ଣ ପ୍ରଭୁଙ୍କୁ ଆଉ ପ୍ରାର୍ଥନା କରିପାରିବା, ଲାଜ ଲାଗିବ ଭକ୍ତିନାଟ ଠାକୁରଙ୍କର ଭାଷାରେ। ଠିକ୍ ଅଛି, ହରେ କୃଷ୍ଣ, ଜୟ ଗ୍ରନ୍ଥରାସନ ଭାଗବତମ୍, କି ଜୟ ଶ୍ରୀଲ ପ୍ରଭୁପାଦ ଗୁରୁଦେବ, କି ଜୟ ନିତାଇ ଗୌର ପ୍ରମାନନ୍ଦ।